ମାନେ ଧର୍ମ କରିବେ, ସେମାନେ କେବଳ ଗୀତା ପଢ଼ିବେ? ଆଉ ଲୋକମାନେ ଗୀତା ପଢ଼ନ୍ତି, ଗୀତା ପଢ଼ିବାର ରହସ୍ୟ କ'ଣ? ବା ଗୀତା ପଢ଼ି ଭଗବାନଙ୍କର ଭକ୍ତ ଏମିତି ନାହିଁ, କର୍ମକାଣ୍ଡରେ ଯେମିତି ଦେବାଦେବୀ ପୂଜା ଅଛି, ବିଭିନ୍ନ ଉପାସନା ଅଛି, ସେଇଟା ସେଇ ସମୟ ଆସିଲେ ଲୋକ ସେ ସେଇଟାକୁ କରନ୍ତି। ଦୁର୍ଗା ପୂଜା ଆସିଲା, ଦୁର୍ଗା ପୂଜା କରିବେ, କାଳୀ ପୂଜା ଆସିଲା, କାଳୀ ପୂଜା କରିବେ। କର୍ମକାଣ୍ଡରେ ତାଙ୍କର ସମୟ ହିସାବରେ ଉପାସନା କରନ୍ତି। ଆଉ ଲୋକମାନେ ଯେଉଁ ଗୀତା ପାଠ କରୁଥିଲେ, ଭାଗବତ ପଢ଼ୁଥିଲେ, ତାଙ୍କର ନିତ୍ୟ କର୍ମ ଭଳିଆ ସକାଳୁ ଉଠିକି ଯେତେବେଳେ ସ୍ନାନ କଲେ ଟିକେ ଠାକୁର ଘରକୁ ଗଲେ ଟିକେ ଗୀତା ପଢ଼ିଦେବେ। କିନ୍ତୁ ଗୀତାର ଯେଉଁ ପ୍ରାମାଣିକତାଟା, ଗୀତା ଯେଉଁ ଭଗବାନ କହିଛନ୍ତି, କେଉଁ ଉଦ୍ଦେଶ୍ୟରେ କହିଛନ୍ତି, ସେଟା ଆଚାର୍ଯ୍ୟମାନଙ୍କର ମୁଖରୁ ଆମମାନଙ୍କୁ ଶୁଣିବାକୁ ପଡ଼ିବ। ଶାସ୍ତ୍ର ଯଦି ଅନାଦି କାଳରୁ ଶାସ୍ତ୍ର ରହିଛନ୍ତି, କିନ୍ତୁ ଶାସ୍ତ୍ରକୁ ପ୍ରକଟ କରନ୍ତି ସାଧୁ, ନାମକୁ ପ୍ରକଟ କରନ୍ତି ସାଧୁ, ପ୍ରକଟ କରନ୍ତି ଅର୍ଥ ସାଧୁଙ୍କ ମାଧ୍ୟମରେ ଭଗବାନଙ୍କର ବାଣୀ ପ୍ରକାଶିତ ହୁଅନ୍ତି। ଭଗବାନ କୃପା କୃପା ପୂର୍ବକ ସେଭଳି ସାଧୁକୁ ଅଙ୍ଗୀକାର କରିକି ଶାସ୍ତ୍ରକୁ ପ୍ରକଟ କରନ୍ତି, ଶାସ୍ତ୍ର ମହିମା, ନାମର ମହିମା, ଯେମିତି ଗତକାଲି ଆମେ ଶୁଣୁଥିଲେ ନାମର ମହିମା, କିଭଳି ଗୀତାର ମହିମାକୁ ପ୍ରଭୁପାଦ ସମଗ୍ର ବିଶ୍ୱରେ ବର୍ତ୍ତମାନ ପ୍ରଚାର କରିଛନ୍ତି। ବିଦେଶରେ ବହୁତ ବଡ଼ ବଡ଼ ୟୁନିଭର୍ସିଟି ମାନଙ୍କରେ ସବୁ ଗୀତା ପଢ଼ା ହେଉଛି। ଲୋକମାନେ ଧର୍ମଗ୍ରନ୍ଥ ଯେମିତି ଭାବ, ସାଧାରଣ ଲୋକମାନଙ୍କ ଧାରଣା ଥିଲା ହିନ୍ଦୁମାନଙ୍କର ଧର୍ମଗ୍ରନ୍ଥ ହେଉଛି ଭଗବତ ଗୀତା, ଗୋଟେ ଧର୍ମଗ୍ରନ୍ଥ, ସେଠି ଧର୍ମ ବିଷୟରେ କିଛି ଲେଖାଯାଇଛି, ବାସ୍ ତାକୁ ଧାର୍ମିକ ଲୋକମାନେ ପଢ଼ିବେ। ତାର ଗୁରୁତ୍ୱ ତା ବିଶେଷ ଉପଲବ୍ଧି କେହି କରିପାରୁନଥିଲେ। ଗତକାଲି ଆମେ ଶୁଣୁଥିଲେ ପ୍ରଭୁପାଦଙ୍କର ଯେଉଁ ଇଣ୍ଟ୍ରୋଡକ୍ସନ୍ ବା ଉପକ୍ରମଣିକାରେ ଏତେ ଏଡିସନ୍ ବା ଏତେ ପ୍ରକାର ସଂସ୍କରଣ ଥାଇକି ପ୍ରଭୁପାଦ କାହିଁକି ଯଥାଯଥ ରୂପରେ ଯଥାଯଥ କୃଷ୍ଣ ଯାହା କହିଛନ୍ତି ଯେଭଳି ଭାବରେ କହିଛନ୍ତି କୃଷ୍ଣଙ୍କର ମତକୁ ସ୍ଥାପନ କରିବା ଯଥାଯଥର ଅର୍ଥ ଏହା। ଆଚାର୍ଯ୍ୟମାନଙ୍କର ମତ, କୃଷ୍ଣଙ୍କର ମତକୁ ଆଚାର୍ଯ୍ୟମାନେ ଜାଣନ୍ତି, କୃଷ୍ଣ କାହିଁକି କହିଛନ୍ତି ସର୍ବଧର୍ମାନ ପରିତ୍ୟଜ୍ୟ, ଯେମିତି ଧର୍ମକ୍ଷେତ୍ରରେ କୁରୁକ୍ଷେତ୍ରରେ ସମବେତା ଯୁଜୁଷ୍ଠବ ମାମକା ପାଣ୍ଡବାଶ୍ଚୈବ, ତାକୁ ଅର୍ଥ ସବୁ କରିଛନ୍ତି ଶାରୀରିକ ଭାଷ୍ୟ ଲୋକ ଲେଖିଛନ୍ତି, ପ୍ରଭୁବାସୀ ଲେଖିଛନ୍ତି, ବଡ଼ ବଡ଼ ଜ୍ଞାନୀ ଲୋକମାନେ, ସମାଜର ତଥାକଥିତ ଜ୍ଞାନୀ ଲୋକମାନେ, ତେଣୁ ଶାସ୍ତ୍ର ଦ୍ୱାରା ତାଙ୍କର ଜ୍ଞାନକୁ ସେ ଜଗତରେ ପ୍ରତିପାଦନ କରିଛନ୍ତି। ତାଙ୍କର ଜ୍ଞାନ, ତାଙ୍କର ବ୍ୟକ୍ତିଗତ ମତ, ତାଙ୍କର ସ୍ଥିତି, ଗୋଟେ ଅନ୍ୟ ଭାଷାରେ ଯଦି ଆମେ କହିବାକୁ ଯିବା, ଶାସ୍ତ୍ରକୁ ବ୍ୟବହାର କରିକି ନିଜର ସ୍ଥିତିଟାକୁ ସୁଦୃଢ଼ କରିବା, ଏଇଟା ହେଉଛି ବର୍ତ୍ତମାନର ଯେଉଁମାନେ ଭଗବାନଙ୍କର ଭକ୍ତ ନୁହନ୍ତି, ଯେଉଁମାନେ ଗୀତା ଏ ସତ୍ସତ୍ ପରମ୍ପରାରେ ଯେଉଁମାନେ ଗୀତା ଭାଗବତ ହରିନାମ ଏହାର ମହତ୍ଵ ଜାଣନ୍ତିନି, ସେମାନେ ଶାସ୍ତ୍ରକୁ ଜୀବିକା ରୂପରେ ନିଅନ୍ତି। ଜୀବିକା ଅର୍ଥ ଶାସ୍ତ୍ର କହିବା କହିବା ଦ୍ୱାରା ସମ୍ମାନ ବି ପାଇଲେ, ଯଶ ବି ପାଇଲେ, ଯଶ ବି ପାଇଲେ, ଧନ ବି ପାଇଲେ, ଅର୍ଥ ବି ପାଇଲେ, ଏଇଟା ଜୀବିକା ହେଇଗଲା, ଯେଉଁଟାକି ସବୁଠୁ ନିନ୍ଦିତ କର୍ମ। କିମ୍ବା କେହି ଯଶ ପାଇଁ, ତାଙ୍କର ଅର୍ଥ ନଥିଲେ ବି ଯଶ ପାଇଁ, ତେଣୁ ଶାସ୍ତ୍ର ଦ୍ୱାରା ନିଜର ମତକୁ ସ୍ଥାପନ କରି ଜଗତରେ ଗୋଟେ ବଡ଼ ପାଣ୍ଡିତ୍ୟ ଅର୍ଜନ କରିବା। ସେଥିପାଇଁ ବହୁତ ଏଡିସନ୍, ବହୁତ ପ୍ରକାର ଲୋକ ନିଜ ନିଜର ମତ ଲେଖିଥିଲେ, ଯଥାଯଥ ଅର୍ଥ ଆଜ୍ ଇଟ୍ ଇଜ୍ ଅର୍ଥ ମୌଳିକ ରୂପରେ, ଅର୍ଥ ମୂଳ ରୂପ, ଗୀତା ଭଗବାନ ଯାହା କହିଛନ୍ତି ତାର ପ୍ରକୃତ ଅର୍ଥଟା କ'ଣ। ଏବଂ ଗୀତାରେ ଯେଉଁ 18ଟି ଜିନିଷ ଆମେ ଦେଖିବା, ପ୍ରଭୁପାଦ ତା ଉପରେ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି। ଜଣେ ଗୀତାକୁ ବୁଝିବାକୁ ହେଲେ, ଗତକାଲି ଶୁଣୁଥିଲେ ନା, ଜଣେ ଗୀତାକୁ ବୁଝିବାକୁ ହେଲେ ଅର୍ଜୁନ ଯେଭଳି ଭାବରେ ଗ୍ରହଣ କରିଛନ୍ତି, ଭଗବାନଙ୍କର ମତ ହିସାବରେ ଆମକୁ ଗୀତାକୁ ଗ୍ରହଣ କରିବାକୁ ପଡ଼ିବ। ଯେମିତି ଔଷଧ ଖାଇବା ଲୋକ, ସେ ରୋଗୀ ରୋଗୀ ତାର ଚିକିତ୍ସକର ପରାମର୍ଶରେ ସେ ଔଷଧ ଖାଇବ, ସେ ତାର ମନ ହିସାବରେ କିଛି କରିପାରିବନି, ଗୋଟେ ଶୁଣୁଥିଲେ। ଏବଂ ଦ୍ୱିତୀୟ ହେଲା, ଇଏ ଆଚାର୍ଯ୍ୟ ପରମ୍ପରା, ପ୍ରପଦ ଉପକ୍ରମଣିକା ଲେଖିଛନ୍ତି, ଆଚାର୍ଯ୍ୟ ପରମ୍ପରାର ବୈଶିଷ୍ଟ୍ୟତା ରହିଛି। ଯଦି କେହି ଏହାକୁ କଳ୍ପନା ବୋଲି ମନେ କରନ୍ତି, ଗୀତାର କୌଣସି ମତକୁ କଳ୍ପନା ବୋଲି କହିବେ, ନାଇଁ, ଏ ଆଚାର୍ଯ୍ୟ ପରମ୍ପରାରେ ସ୍ୱୀକୃତ ହେଇକି ଆସିଛି। ଏବଂ ବିଭିନ୍ନ ଆଚାର୍ଯ୍ୟମାନଙ୍କର ମତ, ବିଭିନ୍ନ ଆଚାର୍ଯ୍ୟମାନଙ୍କର ଯେଉଁମାନେ ଭଗବତ ଧାମରୁ ଆସିଛନ୍ତି, ସେମାନଙ୍କର ମତକୁ ସ୍ଥାପିତ କରାଯାଇଛି। ଯେମିତି ବୈଜ୍ଞାନିକମାନେ ଯାହାକି ଯେଉଁ ଆଧାରରେ ସେମାନେ ରିସର୍ଚ୍ଚ କରୁଛନ୍ତି, ଯାହା କରୁଛନ୍ତି, ସେ ଆଉ ଗୋଟେ ବୈଜ୍ଞାନିକକୁ ସବୁବେଳେ ରେଫରେନ୍ସ ଦେଉଛନ୍ତି, ଏଇ ବୈଜ୍ଞାନିକ ଏହା କହିଛନ୍ତି, ଏଟା ଏହା କହିଛନ୍ତି, ନିଜ କଥାଟାକୁ କେହି ସ୍ଥାପନ କରିପାରିବେନି ଦୁନିଆରେ, ତାର ପ୍ରାମାଣିକତା କିଛି ଆବଶ୍ୟକ ଅଛି। ବାହାର ଦୁନିଆରେ ତ କିଛି ଭୌତିକ ଜିନିଷରେ ପ୍ରାମାଣିକତା ଆବଶ୍ୟକ ନାହିଁ, ସେମାନେ କିଛି ଗୋଟେ କରିକି ଦେଖେଇ ଦେଉଛନ୍ତି ନୂଆ ଜିନିଷ, ଆଧ୍ୟାତ୍ମିକ ଜିନିଷଟା ତା ନୁହେଁ, କାରଣ ସବୁ ଆସିଛି ଭଗବାନଙ୍କ ନିକଟ, ତା ପ୍ରାମାଣିକତା ଆବଶ୍ୟକ ରହିଛି। ଏବଂ ତୃତୀୟରେ ଗତକାଲି ଆମେ ଶୁଣୁଥିଲେ ପ୍ରଭୁପାଦ ଯେଉଁ 18ଟା ପଏଣ୍ଟ ଭିତରେ ତୃତୀୟ ପଏଣ୍ଟ ପ୍ରଭୁପାଦ କରିଛନ୍ତି ଯେ କୃଷ୍ଣ ହେଉଛନ୍ତି ଭଗବାନ। ଯଦି ଗୀତା ଆମେ ପଢ଼ିକି କୃଷ୍ଣ ବା ଗୀତା ଆମେ ପ୍ରଚାର କରିକି ଆମେ କୃଷ୍ଣଙ୍କୁ ଭଗବାନ ବୋଲି ସ୍ଥାପିତ ନ କରିପାରିଲେ ତାହେଲେ ଆମେ ପ୍ରଚାର ସଫଳ ହେଲାନି। ଯଦି ଆମେ କୃଷ୍ଣଙ୍କୁ ଭଗବାନ ବୋଲି ସ୍ଥାପିତ ନ କରିପାରିବା ତାହେଲେ କୃଷ୍ଣ ଯେଉଁ ସମ୍ମାନ ପାଇବା କଥା ସେଇଟା ଗୀତା ପ୍ରଚାର କରିବା ଲୋକ ପାଇଯିବ, ସେଇଟା ବର୍ତ୍ତମାନ ଗୋଟେ ବଡ଼ ଦୋଷ, ସେଇଟା ପ୍ରଚାରକର ଗୋଟେ ଦୋଷ ହେଇଯାଏ। ଯେଉଁ ସମ୍ମାନଟା ଲୋକମାନେ କାହାକୁ ଦେବା ଦରକାର, ଭଗବାନଙ୍କୁ ଦେବା ଦରକାର। ଯେହେତୁ ତୁମେ ଭଗବାନଙ୍କୁ ସ୍ଥାପନ କରିପାରୁନ, ତୁମ ଜ୍ଞାନକୁ ତୁମେ ସ୍ଥାପନ କରୁଛ, ଲୋକ ତୁମକୁ ହିଁ ସମ୍ମାନ ଦେବେ, ଭଗବାନଙ୍କ ପାଖରେ ପହଞ୍ଚି ପାରିଲାନି, ଆଉ ସେଇଟା ତୁମର ପ୍ରଚାର ହେଲା, ତୁମ ନିଜର ପ୍ରଚାର ହେଲା, ଆଉ ସେଇଟା ହିଁ ତୁମ ଜୀବନକୁ ନଷ୍ଟ କରିବ। ହରିକଥାର ଯେଉଁ ଭଗବାନ କଥା ଯେଉଁ କୁହାଯାଏ ତାର ଅର୍ଥଟା ହେଉଛି ଏହା, ଭଗବାନ କଥା ଏମିତି ଗୋଟେ ଜୀବିକା ବା ନିଜର ସମ୍ମାନ ଏମିତି ପାଇଁ ନାହିଁ, ବିନାଶ ହେଇଯିବ ଲୋକର, ଲୋକ ତ ବୁଝିପାରନ୍ତିନି ନା, ବରଂ ଝାଡ଼ୁ ମାରିବା ଭଲ, ଏଥିରେ କ'ଣ ସବୁ ଅନର୍ଥଗୁଡ଼ା ତା ମୁଣ୍ଡରେ ଢୁକିବ। ତୁମର ପ୍ରଚାର, ଆମର ହରିକଥା, ଆମର ଯାହା ସବୁ ଜିନିଷଟା ସେଇଟା ସବୁ ଗୁରୁ ଗୌରାଙ୍ଗ ଆଉ ଭଗବାନଙ୍କର ପାଇଁ, ତାଙ୍କର କୀର୍ତ୍ତି ପାଇଁ, ସେଇଟା ଯଦି ତାଙ୍କ ପାଖରେ ନ ପହଞ୍ଚି ପାରୁଛି, ଆମେ ଯାହାକୁ ତିଆରି କରୁଛେ, ଯାହାକୁ ପ୍ରଚାର କରୁଛେ, ଯାହାକୁ ସେଇଟା ତାଙ୍କ ପାଖରେ ପହଞ୍ଚି ପାରିଲାନି, ସେ ଯଦି ପ୍ରଚାର ସେ ଶ୍ରେୟ ଗୁଡ଼ାକ ଦେଲେ ଆଉ ସେ ଜଣେ ବଦ୍ଧଜୀବ ହୋଇଥିବ, ତାଙ୍କ କ'ଣ ହବ, ତାର ପତନ ହିଁ ହବ ହିଁ ହବ, ସବୁ ଅନର୍ଥଟା ତା ମୁଣ୍ଡକୁ ଜୁଟିବ। ତେଣୁ ଏଇ ଯେତେ ପ୍ରକାର ଗୀତା ସବୁ ଥିଲା ସବୁଥିରେ ନିଜ ନିଜର ମତ ସ୍ଥାପନ କରିଛନ୍ତି, ଅର୍ଥାତ୍ ଭଗବାନଙ୍କୁ ଉଡ଼େଇ ଦିଆଯାଇଛି। ଗୀତା କୁହାଯାଇଛି, ଗୀତାର ବାଣୀ, ଗୀତାର ଶ୍ଳୋକ ରଖା ହେଇଛି, କିନ୍ତୁ ଭଗବାନ ସେଠି ନାହାନ୍ତି, ସେ ଜାଗାରେ ସେ ବ୍ୟକ୍ତି ବ୍ୟକ୍ତିର ମତଟା ରହିଛି, ସେ ବ୍ୟକ୍ତିର ବ୍ୟକ୍ତିତ୍ୱ ତାର ପାଣ୍ଡିତ୍ୟଟାକୁ ସେଠି ସ୍ଥାପନ କରାହେଇଛି, ଭଗବାନଙ୍କୁ ଉଡ଼େଇ ଦିଆଯାଇଛି। ଭଗବାନ ଏଟା କହିଛନ୍ତି ସେଥିରେ ଲୋକମାନେ ଯୁକ୍ତି କରନ୍ତିନି କି କୃଷ୍ଣ କ'ଣ ଗୀତା କହିଛନ୍ତି, ଶ୍ରୀ ଭଗବାନ ଉବାଚ ଲେଖା ହେଇଛି, କୃଷ୍ଣ କେଉଁଠି କୁହାହେଇଛି, ଆରେ ଗୀତାରେ କୁହ ଯେତେବେଳେ ଯୋଗେଶ୍ୱର କୃଷ୍ଣ କୁହାହେଇଛି, ପ୍ରମାଣ ବି ଦିଆଯାଇଛି, ଲାଷ୍ଟରେ ପ୍ରମାଣ ଦେଇଛନ୍ତି ସଞ୍ଜୟ, ପ୍ରମାଣ ଦେଉଛନ୍ତି ଯୋଗେଶ୍ୱରାତ୍ କୃଷ୍ଣ ସାକ୍ଷାତ ସ୍ୱୟଂ କଥାନ୍ତି ଚ, ସାକ୍ଷାତ ସ୍ୱୟଂ କୃଷ୍ଣ କହିଛନ୍ତି, ଯୋଗେଶ୍ୱର କୃଷ୍ଣ କହିଛନ୍ତି ଏ ଗୀତା, ସେ ପ୍ରମାଣ ବି ଦେଉଛନ୍ତି, କିନ୍ତୁ ଲୋକ କହିବେ ନାହିଁ ଭଗବାନ ଉପାଚ ଲେଖା ହେଇଛି ନା ଆଉ କୃଷ୍ଣ ଉପାଚ ଲେଖା ହେଇଛି, ଆଉ ଯଦି କୃଷ୍ଣ ଉପାଚ ଲେଖା ହେଇଥାନ୍ତା ତାହେଲେ ଲୋକମାନେ କ'ଣ କହିଥାନ୍ତେ, କୃଷ୍ଣ କ'ଣ ଭଗବାନ କି, ନନ୍ଦ ପୁଅ କହିଛି ନା ବସୁଦେବ ପୁଅ, କୃଷ୍ଣ କ'ଣ ଭଗବାନ କି। ତେଣୁ ଏଇ ପଣ୍ଡିତମାନଙ୍କୁ ଯାହା କୁହନ୍ତି, ଏଇଟା ତ ବାସ୍ତବିକ ପାଣ୍ଡିତ୍ୟ ତ କିଛି ନାହିଁ, ପାଖଣ୍ଡିମାନଙ୍କୁ ପାରିହବନି, ଭଗବାନ ଜାଗାରେ କହିବେ କାହିଁକି କୃଷ୍ଣ ଲେଖା ହେଲେନି, କୃଷ୍ଣ ଜାଗାରେ କାହିଁକି ଭଗବାନ ଲେଖା ହେଲେନି, ସେ ଶ୍ରୀ ଭଗବାନ ଉପାଚ ଲେଖା ହେଇଛି, ସେ କୃଷ୍ଣ ଉପାଚ କେଉଁଠି ଲେଖାଯାଇନି, ଯେମିତି ଅର୍ଜୁନ ଉପାଚ ଲେଖା ହେଇଛନ୍ତି କୃଷ୍ଣ ଉପାଚ ଲେଖାବାର ଥିଲା, ଯଦି କୃଷ୍ଣ ଉପାଚ ଲେଖା ହେଇଥାନ୍ତା ବ୍ୟାସଦେବ ଶ୍ରୀ ଭଗବାନ କାହିଁକି ଲେଖିଛନ୍ତି, ନା ବାରମ୍ବାର ବ୍ୟାସଦେବ ସେ କଥା ହିଁ କହୁଛନ୍ତି, ଇଏ କିଏ କହୁଛନ୍ତି, ଭଗବାନ କହୁଛନ୍ତି। ଆଚ୍ଛା ଏଇଟା ବ୍ୟାସଦେବ କହୁନାହାନ୍ତି, ଭଗବତ ଗୀତା ଲୀଳ ହେଉଛି, ଏଇଟା ବୈଷମ୍ପାୟନ ଜନ୍ମଜୟ ଭିତରେ ମହାଭାରତର ସମ୍ବାଦରେ ଚାଲିଛି ନା, ତେଣୁ ସେ ସମ୍ବାଦରେ ସେ ଗୀତାର ସମ୍ବାଦରେ ତା ଭିତରେ ସେ କହୁଛନ୍ତି, ଏ ତ ଆରମ୍ଭରୁ ଅଛି, ବ୍ୟାସଦେବ ଏମିତି ଲେଖିଦେଇ ନାହାନ୍ତି ସେ ଭଗବାନ ଉପାଚ, ଏ ସମ୍ବାଦ ରହିଛି ତ ମୂଳରୁ ରହିଛି, ଏମିତି ଯେ ଗୀତାକୁ ସେପାରେଟ୍ କରିକି ଗୋଟେ ଲେଖା ହେଇଛି ସେ ଭଗବାନ ଉପାଚ ବୋଲି ସାଧାରଣ ଲୋକମାନଙ୍କ ଯେଉଁ ଧାରଣା, କହିବାର ତାତ୍ପର୍ଯ୍ୟ ଯେମିତି ପ୍ରଭୁପାଦ ସବୁବେଳେ କୃଷ୍ଣ ଚେତନା ବିଷୟରେ ଲେଖିଛନ୍ତି, ଭଗବାନ କୃଷ୍ଣଙ୍କ ଉପରେ ଲେଖିଛନ୍ତି, ଅନ୍ୟମାନଙ୍କର ସେ ମତ ନାହିଁ, ସେଥିପାଇଁ ଏଇଟାକୁ ଯଥାଯଥ କୃଷ୍ଣ ଯାହା ଚାହୁଁଥିଲେ। ତେଣୁ ଯେଉଁମାନେ ଗୀତା ପ୍ରଚାର କରିବେ ବା ଗୀତା ବିଷୟରେ କହିବେ ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୃଷ୍ଣଙ୍କର ମତକୁ ସ୍ଥାପନ କରିବା ଆଉ ଅନ୍ୟ ମତକୁ ଖଣ୍ଡନ କରିବା, କାହା ମତ ଦ୍ୱାରା, କୃଷ୍ଣ ମତ ଦ୍ୱାରା ଅନ୍ୟ ମତକୁ ଖଣ୍ଡନ କରିବା। ସେଥିପାଇଁ ଏଥିରେ କୃଷ୍ଣ ହେଉଛନ୍ତି ଭଗବାନ ଏଇଟାକୁ ପ୍ରତିପାଦନ କରାହେଇଛି। ଏ ପ୍ରଭୁପାଦଙ୍କର ଯେଉଁ ଭଗବତ ଗୀତା ଯେଉଁ ଯଥାଯଥ ରଚନା କରିଛନ୍ତି ତା ଦେହରେ ସବୁ ଗୋଟିଏ ଗୋଟିଏ ଜିନିଷରେ ଲେଖୁଛନ୍ତି। ଏବଂ ଚତୁର୍ଥ ଯେ ଗୀତାର ଯେଉଁ ମୁଖ୍ୟ ଜିନିଷ ଯେଉଁ ରହିଲା ସର୍ବଗୃହତମ ତତ୍ତ୍ୱ, ଭଗବାନ ଗୀତାଟା କାହିଁକି କହୁଛନ୍ତି, କାହିଁକି ଗୀତା କହୁଛନ୍ତି, ଜ୍ଞାନ ଦେବା ପାଇଁ କହୁଛନ୍ତି, ଭଗବାନ ଗୀତା କହିବାର ତାତ୍ପର୍ଯ୍ୟଟା କ'ଣ, ଲାଷ୍ଟରେ କହିଲେ ସର୍ବଗୃହରେ ମନ୍ମନା ଭବ ମତ ଭକ୍ତ ମଜାଜି ମାଙ୍ଗ ନମସ୍କାର। ଗୀତା ପଢ଼ିକି କ'ଣ ହେବାକୁ ଦରକାର? ଭଗବାନଙ୍କର ଭକ୍ତ ହେବା ଦରକାର। ଗୀତା ଲୋକ ପଢ଼ୁଥିଲେ, ଗୀତା ଘରେ ଥିଲା, ଗାଁ ଲୋକ ସବୁ ଗୀତା ପଢ଼ୁଥିଲେ, ଗୀତା ଯଜ୍ଞ ହେଉଥିଲା, ଭଗବାନଙ୍କର ଭକ୍ତ କେହି ହେଉନଥିଲେ। ଗୀତା ପଢ଼ୁଥିଲେ କିନ୍ତୁ ଭକ୍ତ ହେଉନଥିଲେ, କାହିଁକି ନା ଏ ଯଥାଯଥ ନଥିଲା, ପ୍ରାମାଣିକତା ନଥିଲା ତାର। ଗୀତାର ମୌଳିକ ରୂପଟାକୁ ପୁରା ତା ଉଡ଼େଇ ଦିଆଯାଇଥିଲା। ସେଥିପାଇଁ ପ୍ରଭୁପାଦ ଏ ଯେଉଁ ଗୀତା ରଚନା କଲେ, ଯେହେତୁ ଭଗବାନଙ୍କର ମତ ସ୍ଥାପିତ ହେଲା, ସେଥିପାଇଁ ଏ ବାଣୀଟା ଏତେ ଇନ୍ଫ୍ଲୁଏନ୍ସିଆଲ ବା ଏତେ ପ୍ରଭାବଶାଳୀ ହେଲା, ବିଦେଶକୁ ତୁ ଆରମ୍ଭ କରି ଭାରତୀୟ ଯିଏ ପଢ଼ନ୍ତି ତାଙ୍କୁ ଗୋଟେ ଆକର୍ଷଣ ଲାଗେ, କାରଣ ଭଗବାନଙ୍କର ମତଟା ନା। ଆଉ ସେଗୁଡ଼ା କ'ଣ, ସେଗୁଡ଼ା ସବୁ ମାନସିକ କଳ୍ପନା ଜ୍ଞାନୀ ଗୁଡ଼ା ଲେଖିଛନ୍ତି, ସେଇଟା ତୁମ ମନକୁ ଛୁଇଁ ଦେବ, ଆ ବଢ଼ିଆ କଥାଟା, ଆଉ ନୂଆ କଥାଟା ଗୋଟେ ଲେଖିଲା। ଲୋକଟା କ'ଣ ସବୁ ସାହିତ୍ୟିକ ଯେମିତି ବସିକି ସେ ଗୋଟେ ଗାଈ ପକେଇବେ, ଗୋଟେ ନୂଆ କଥା କହିଦେଲେ ଲୋକମାନେ କହିବେ ଏଇଟା ଗୋଟେ ବଡ଼ ପଣ୍ଡିତଟା। ପାଣ୍ଡିତଟା ଗୋଟେ କ'ଣ, ଯିଏ ଡଗଡଗ ହେଇକି ଯିଏ ଗୋଟେ ମୂର୍ଖ ଭଳିଆ କିଛି ଯାହା ଜାଣୁ ନ ଜାଣୁ କହିବ କହିଲା, ତାକୁ ଲୋକ ଏଇଟା ପଣ୍ଡିତଟା ନା। ପାଣ୍ଡିତଟା ହଉଛି ଏଇଟା ଯଥାଯଥ ରୂପରେ ପୂର୍ବାଚାର୍ଯ୍ୟଙ୍କର ମତ, ଭଗବାନଙ୍କର ମତକୁ ସ୍ଥାପିତ କରିବା ହଉଛି କାଲି। କାହିଁକି ନା ଜଣେ କେବେ ହେଲେ ସବୁବେଳେ ମନେ ରଖିବା ଦରକାର, ଜୀବ ପାଖରେ ଅହଙ୍କାର ରହିଛି, ଆଉ ଜୀବ ପାଖରେ ତିନି ଗୁଣ ରହିଛି। ସିଏ କାହା କଥାଟାକୁ ଗୋଟେ କହିକି ଖୁସି ହେବା ସେଟା ତା ପାଖରେ ନାହିଁ, ସିଏ ତା ନିଜ ମତଟା କଲେ ଖୁସି ହେବ। ଏଟା କେତେବେଳେ ଜ୍ଞାନୀ ପାଖରେ ହଉ ଭକ୍ତ ପାଖରେ ତୁମେ ଦେଖ, ତା କଥା ରହିନି ତ ଭଲ ଲାଗିବନି, ଆଉ ତା ପାଖରେ ଅହଙ୍କାର ଅଛି ନା। ସେ ସବୁବେଳେ ଯାଏ ମୋର କଥାଟା ରହୁ, ମୋର ଜିନିଷଟା, ଏଟା ଜୀବନ ଗୋଟେ ଅହଙ୍କାର ନା, ସେ ସର୍ବବନ୍ଧନ ପଡ଼ିଛି। ସବୁବେଳେ ଯୋଡ଼ିବା ଗୋଟେ କାମ, ଆଜ୍ ଇଟ୍ ଇଜ୍ ସବୁବେଳେ ଯୋଡ଼ିବା ଛିଡ଼େଇବା, ଏଇଟା ଗୋଟେ ଜୀବନ କାମ। ସେ କାହାର ମତରେ ନିଜର ମତ ଗୋଟେ ଯୋଡ଼ିବ, ସେଥିପାଇଁ କମେଣ୍ଟସ କୁହାଯାଉଛି। କମେଣ୍ଟସ କ'ଣ କ'ଣ କୁହାଯାଉଛି, କିଏ କମେଣ୍ଟ ଦେବ ଦିଅ, ତୁ କିଛି ଏଥର କମେଣ୍ଟସ କିଏ ଦେଇପାରିବ, ତୁମେ ଗୀତାରେ କିଛି କମେଣ୍ଟସ ଦେଇପାରିବନି, ଭଗବାନ ତୁମେ କିଛି କମେଣ୍ଟସ ଦେଇପାରିବନି, ଏଇଟା ଏମିତି ହେଇଥିଲେ ହେଇଥାନ୍ତା, ଏଇଟା ଏମିତି ହେଇଥିଲେ ହେଇଥାନ୍ତା, ଏଇଟା ସବୁ କିଛି ଆପ୍ରିସିଏସନ କମେଣ୍ଟସ ଏସବୁ ଭଗବାନଙ୍କ ମତରେ କିଛି ହେଇପାରିବନି, ଏଇଟା ବାହାର ଜଗତର ହଉ। ସେ କ'ଣ କହିଲା, ତା ଦେହରେ ତୁମେ ଦ୍ୱିପଦ ଯୋଡ଼ିକି କହିବ, ନହେଲେ ଛିଡ଼େଇ ଦେବ ଦ୍ୱିପଦ, ନା ଏଇଟା ଏମିତି ହେଇଥିଲେ ଭଲ ହେଇଥାନ୍ତା, ଏଇଟା ସବୁ ମତ ଏଠି ଯୋଡ଼ା ଯାଇପାରିବ, ଏଇଟା ଆଜି ଇଟ୍ ଇଜ୍। ଏଇଟା ଥିଲା ବୋଲି ଲୋକ ଭକ୍ତ ହେଉନଥିଲେ। କେତେ ବି ମଠ ମନ୍ଦିର ଥିଲା, କେତେ ବି ସତ୍ସମ୍ପ୍ରଦାୟର ମଠ ମନ୍ଦିର ଥିଲା, ସତ୍ସମ୍ପ୍ରଦାୟର ମଠ ମନ୍ଦିର ବି ଥିଲା, ଲୋକଙ୍କୁ ଭକ୍ତ କରିପାରୁନଥିଲେ। ସେଭଳିଆ ଖାଲି ମଠ ଚଳେଇବା ପାଇଁ କାହାକୁ ଗୋଟେ ମନ୍ତ୍ର ଦେଇଦେବା, ଆଉ ସେ ତାର ଗାଁରେ ରହୁ, ତ ପଇସା ପତ୍ର ଟିକେ ନେ, ତୁ ତୋର ଆସି ମଠରେ ଟିକେ ବାସନ ବାସନ ମାଜି ଦେଇଆ, ବାସ ମଠ ଚଳେଇବା ପାଇଁ ଭକ୍ତ ଥିଲେ। ଭଗବାନଙ୍କର ଭକ୍ତ ଯାକୁ ଆକ୍ଟିଭ, ଯେଉଁମାନେ ମେମ୍ବର, ସକ୍ରିୟ ସଦସ୍ୟ, ଭଗବାନଙ୍କର ଯେଉଁ ଶୁଦ୍ଧ ଭକ୍ତି କରିବା ପାଇଁ ଯେଉଁମାନେ, ସେଇଟା ହଉ, କାରଣ ଭଗବାନଙ୍କର କଥାଟା ସେଠି ନାହିଁ, ଆଉ ବାଣୀଟା ପ୍ରଚାର, ସତ ବାଣୀଟା, ଯେଉଁ ଭଗବାନଙ୍କର ବାଣୀଟା ପ୍ରଚାର ନହେଲେ ଜୀବର ଚେତନାଟା ଉଦୃତ କେମିତି ହବ। ଏଇଟା ଶବ୍ଦ ବ୍ରହ୍ମଟା ନା, ଶବ୍ଦ ବ୍ରହ୍ମଟା ଗୋଟେ ଜୀବର ଅଜ୍ଞାନଟାକୁ ଦୂର କରିବ, ଆଉ ଗୋଟେ ଜୀବ ମତଟା କ'ଣ ଜୀବକୁ ଦୂର କରିବ, ଆଉ ଶବ୍ଦ ବ୍ରହ୍ମଟା କ'ଣ ସମସ୍ତଙ୍କ ମୁଖରେ ଉଚ୍ଚାରଣ ଥବ କି, ଯେଉଁ ଆମେ ଶୁଣୁଥିଲେ ନା ଅହଙ୍କାରଟା ରହିଲେ କେବେ ଶବ୍ଦ ବ୍ରହ୍ମ ତ ମୁଖରେ ଆସିବନି। ଶବ୍ଦ ବ୍ରହ୍ମର ବାହକ ସୂତ୍ରରେ ଗୁରୁବର୍ଗମାନେ ଏ ବାଣୀକି ଆଣନ୍ତି, ବାହକ ସୂତ୍ର ନା ସେମାନେ, ଆଉ ଏଇଟା ଗୋଟେ ଛୋଟ କଥା, ତୁମେ ଅନ୍ୟ ଜଣର ମତ କହି ଖୁସି ହବ କେବେ ବି? ତୁମେ ଯିଏ ଯେତେବେଳେ ଅନ୍ୟ ଜଣର ମତ କହିକି ଖୁସି ହେଉଛି, ସେତେବେଳେ ସେ ତା ନିଜର ବି କିଛି ଗୋଟେ ଜାହିର କରିଦେବ। ଯେମିତି କହୁଛ ନା, ମୁଁ ବିଜେପି ପାର୍ଟିର ଲୋକ, ସେ କହୁଛି ମୁଁ ବିଜେଡି ପାର୍ଟିର ଲୋକ, ସେ କହୁଛି ମୁଁ କଂଗ୍ରେସ ପାର୍ଟିର ଲୋକ, ସେ କଂଗ୍ରେସ ନାଁଟା ନେଉଛି, ବିଜେଡି ନାଁ ବା ଯୋଉ ପାର୍ଟିର ନାଁଟା ନେଉଛି, ଯେମିତି ଭାରତ ଦିନର ଉଦାହରଣ ଗୋଟେ ଦେଉଛି, ସେ ନିଜ ସ୍ଥିତିଟାକୁ ସୁଦୃଢ଼ କରିବା ପାଇଁ। ଧର୍ମରେ ଏଇଟା ଚାଲିବନି, ଧର୍ମରେ ଏଇଟା ନୁହେଁ, ହରିକଥା କହିବାର ଉଦ୍ଦେଶ୍ୟ ବି ଏଇଟା ନୁହେଁ, ବହୁତ ସାବଧାନ ରହିବାକୁ ପଡ଼ିବ, ଏଇଟା ସୂକ୍ଷ୍ମ ମାର୍ଗଟା ନା, ଏଥିରେ ସମସ୍ତ ଶ୍ରେୟ ଭଗବାନଙ୍କୁ ଦେବାକୁ ପଡ଼ିବ। ଏବଂ ଭଗବାନଙ୍କର ବାଣୀ ଯଦି ଯଥାନ ରୂପରେ କୀର୍ତ୍ତିତ ହୁଏ, ଗୁରୁ ବୈଷ୍ଣବଙ୍କ ପାଖରୁ ଆମେ ଯାହା ଶ୍ରବଣ କରିତେ, ଯେ ଯଥାନ ରୂପରେ ଆମେ କୀର୍ତ୍ତନ କରନ୍ତି, ତାହେଲେ ସେଥିରେ କ'ଣ ହେବେ ନା ଭକ୍ତ ହେବେ। ସେଥିପାଇଁ ଗୀତାର ଯେଉଁ ମୁଖ୍ୟ ଉଦ୍ଦେଶ୍ୟ ପ୍ରଭୁପାଦ କହିଛନ୍ତି, ଗୀତା ଲୋକମାନେ ପଢ଼ୁଥିଲେ କିନ୍ତୁ ଭଗବାନଙ୍କର ଭକ୍ତ କେହି ହେବେନି। ଗୀତା ପଢ଼ିବାର ଅର୍ଥ ହେଉଛି ଭଗବାନଙ୍କର ଭକ୍ତ ହେବା, ନହେଲେ ଆଉ ଲାଭ କ'ଣ। ଏବଂ ପଞ୍ଚମ ଜିନିଷ ହେଉଛନ୍ତି, ଲୋକ ଗୀତା ପଢ଼ୁଥିଲେ, ସମ୍ବନ୍ଧ କ'ଣ ଥିଲା? ସମ୍ବନ୍ଧ କିଛି ନଥିଲା, ସମ୍ବନ୍ଧ ନଥିଲା, ସମ୍ବନ୍ଧ କେବଳ ଥିଲା ସକାଳୁ ଉଠିଲେ ମୁଁ ଯାଇ ଗୀତା ପଢ଼ିବା, ସକାଳୁ ଉଠିଲେ ଗୀତା ପଢ଼ିଦେବା, ସେ ଯେଉଁ ଗୀତାଟା ପଢ଼େ ଗୋଟେ ଯେମିତି ଆମ ପ୍ରପଦ କୁହନ୍ତି, ସେମାନେ ସବୁ ସାଧାରଣ ଭାବରେ ଅଫିସିଆଲି ରିଲିଜିୟସ୍ ପର୍ସନ୍, ଆନୁଷ୍ଠାନିକ ଭାବରେ ଜଣେ ଧାର୍ମିକ ବ୍ୟକ୍ତି, ଧର୍ମ ଅନୁଷ୍ଠାନ ସିଏ କରୁଛି, ତେଣୁ ତାର ଗୋଟେ ଟାଇମ୍ ହିସାବରେ ଉଠି ପଡ଼ିବ ସକାଳୁ ଗୀତା ଟିକେ ପଢ଼ିଦେବ, ତାପରେ ତାଙ୍କ କାମ ସରିଗଲା, ତାପରେ ଟିଭି ଦେଖି ଚା ଖା, ତାର ବଜାରକୁ ଯା, ତା ତାଙ୍କ ଇଏଗୁଡ଼ା ସମ୍ବନ୍ଧ କିଛି ନାହିଁ। ସେଥିପାଇଁ ପ୍ରଭୁପାତଙ୍କର ଦେଖିବେ ଏଇ ଯେଉଁ ଆମର ଉପକ୍ରମଣିକାରେ ପ୍ରଭୁପାତ ପଟ୍ଟନୀ ସମ୍ବନ୍ଧ ଯାଇ ପାଞ୍ଚଟି ରସ କଥା ସେଠି ଲେଖିଛନ୍ତି, କାହିଁକି ସେଟାକୁ ଲେଖିଛନ୍ତି, ସେଟା ଇଣ୍ଟ୍ରୋଡକ୍ସନ ସହିତ ସେଥିରେ କ'ଣ କାମ ରହିଛି? ଗୀତାର ସହିତ ଗୀତାର ଗୋଟେ ସମ୍ବନ୍ଧ କଥା ଭଗବାନ କହିଛନ୍ତି କି, ମୋ ସାଙ୍ଗେ ଦାସ୍ୟ ରସରେ, ସଖ୍ୟ ରସରେ, ବାତ୍ସଲ୍ୟ ରସରେ, ମାଧୁର୍ଯ୍ୟ ରସରେ ତୁମେ ସମ୍ବନ୍ଧିତ ହୁଅ ବୋଲି କେଉଁ ଡାଇରେକ୍ଟ ଶ୍ଳୋକ କହିଛନ୍ତି କି? ଆଚାର୍ଯ୍ୟ ମାନେ କାହିଁ ଲେଖିଲେ? କାରଣ ଆମ ଗୀତା ମନମନା ଭବ ମତ ଭକ୍ତ ଯେତେବେଳେ କହିଦେଲେ, ମୋର ଭକ୍ତ ହୁଅ, ଭକ୍ତ ହେଲେ ତୁମ ପାଞ୍ଚଟା ରସ ଭିତରୁ କୌଣସି ଗୋଟେ ରସର ସମ୍ବନ୍ଧିତ ହେବାକୁ ପଡ଼ିବ ନା। ଗୀତା ଆମେ ଯେଉଁ ଶ୍ରଦ୍ଧା କରୁଛେ ତାର ଅର୍ଥଟା ଗୋଟେ ସମ୍ବନ୍ଧ ଭଗବାନଙ୍କ ସହିତ ଆସିବା ଦରକାର। ସେଥିପାଇଁ ପ୍ରଭୁପାତ ସେଠି ପାଞ୍ଚଟି ରସର କଥା ଲେଖିଛନ୍ତି ଗୀତାରେ, ହେଉଛି ଦେଖନ୍ତି ସାର ଜ୍ଞାନ ପ୍ରଭୁପାତ ତାଙ୍କ ଉପକ୍ରମଣିକା ଲେଖିଦେଇଛନ୍ତି। କାରଣ ଗୋଟେ ପ୍ରିଫେକ୍ସ ଯେଉଁଟା କୁହାଯାଏ ଇଣ୍ଟ୍ରୋଡକ୍ସନ, ଯେଉଁ ପ୍ରିଫେକ୍ସ ଉପକ୍ରମଣିକାରୁ ଜଣାପଡ଼େ ଏ ଗ୍ରନ୍ଥର ସାର ଜିନିଷଟା କ'ଣ ଉପକ୍ରମ। ଯେମିତି ଭାଗବତର, ଭାଗବତର ଟୋଟାଲ ଯେଉଁ ଯେତେ ଭାଗବତ ରହିଲେ ତାର ସାରଟା ଉପକ୍ରମଣିକାଟା କେଉଁଟା? ପ୍ରଥମ ସ୍କନ୍ଧ ଆଉ ଦ୍ୱିତୀୟ ସ୍କନ୍ଧ, ପ୍ରଥମ ସ୍କନ୍ଧ ଦ୍ୱିତୀୟ ସ୍କନ୍ଧ, ଅଥ ସ୍ୱର୍ଗ ବିସର୍ଗଶ୍ଚ ଏ ତୃତୀୟ ସ୍କନ୍ଧରୁ ସବୁ ଆରମ୍ଭ ହେଉଛି। ପ୍ରଥମ ସ୍କନ୍ଧ ଦ୍ୱିତୀୟ ସ୍କନ୍ଧ ହେଲା କେବଳ ଉପକ୍ରମଣିକା, ସେଥିରେ ସବୁ ଜିନିଷଗୁଡ଼ା ରହିଛି ଉପକ୍ରମଣିକା। ଯେମିତି ଜଣେ ଗ୍ରନ୍ଥଟା କାହିଁକି ଲେଖୁଛି, ସେ ଗ୍ରନ୍ଥର ସାର ଜିନିଷଟା କ'ଣ? ସେଥିପାଇଁ ଏଇ ଯେଉଁ ଇଣ୍ଟ୍ରୋଡକ୍ସନ ପ୍ରଭୁପାଦ ରଚନା କରିଛନ୍ତି, ଏଥିରୁ ଜଣାପଡ଼ୁ ଯିଏ ଯିଏ ବିଜ୍ଞ ଲୋକ ସେ ବୁଝିଦେବ ଯେ ପ୍ରଭୁପାଦ ଗୀତାକୁ କେମିତି ଭାବରେ ସେ ଗ୍ରହଣ କରିଛନ୍ତି, କେମିତି ତାଙ୍କ ପାଖରେ ଗୀତାବାଣୀ ପ୍ରକାଶିତ ହୋଇଛନ୍ତି, ସବୁ ଆଚାର୍ଯ୍ୟଙ୍କର ମତକୁ ତାଙ୍କ ପାଖରେ ରିଫ୍ଲେକ୍ଟ ହେଇଛି। ସେଥିପାଇଁ ସେ ଏ ସମ୍ବନ୍ଧ କଥା ଦେଖ, ସେ ଇଣ୍ଟ୍ରୋଡକ୍ସନରେ ପାଞ୍ଚଟି ସମ୍ବନ୍ଧ କଥା ପ୍ରଭୁପାଦ ରଚନା କରିଛନ୍ତି ସେଠି। ତେଣୁ ଆମେ ଗୀତା ଆସି ବଳଦେବୀ ଦେଶ ସେଇଟା କହିବେ, ଆସି ପଢ଼ିବା ଆମେ ସେଟା, ଆଉ ଗୀତା ପଢ଼ିବାର ଅର୍ଥ ହେଉଛି କୃଷ୍ଣଙ୍କୁ ପାଇବା। ଆମେ ଯେଉଁ ଗୀତା ପଢ଼ୁଛୁ ଗୋଟେ ଜ୍ଞାନ ଆମର ହେଇଗଲା ନାଇଁ, ଆମର ଲକ୍ଷ୍ୟଟା ହେଉଛି ଭଗବାନଙ୍କୁ ପ୍ରାପ୍ତି ହେବା, ଗୀତାର ଲକ୍ଷ୍ୟ ବି ସେଇଟା। ସେ କହିବେ ବଳଦେବୀ ଦାସ ସମ୍ବନ୍ଧ ସ୍ଥାପନ କରିବା, ଏବଂ ଷଷ୍ଠ ହେଉଛି ପ୍ରଭୁପାଦ ଗୋଟେ ଯେ କୃଷ୍ଣଙ୍କୁ ଗ୍ରହଣ କରିବା, କୃଷ୍ଣଙ୍କୁ ନିଜର ସମ୍ବନ୍ଧ ପାଠ ଗୋଟେ ଅଲଗା ରଖିଛନ୍ତି, ଆଉ ଗୋଟେ ପାଠ ରଖିଛନ୍ତି କୃଷ୍ଣଙ୍କୁ ଆକ୍ସେପ୍ଟ କରିବା, କୃଷ୍ଣଙ୍କୁ ଗ୍ରହଣ କରିବା ଯେ କୃଷ୍ଣ ମୋର ରକ୍ଷ, କୃଷ୍ଣ ମୋର ପାଳକ, କୃଷ୍ଣ ମୋତେ ସବୁକିଛି, କୃଷ୍ଣ ମୋର ଯେମିତି ଭଗବାନ କହିଲେ ଅହଂ ସର୍ବସ୍ୱ ପ୍ରଭୁ ମୋତେ ସର୍ବମ ପ୍ରବଦ୍ୟତେ ଯୋଗକ୍ଷେମ ଭାବମ୍ୟ, ବାରମ୍ବାର କୃଷ୍ଣ ଏଟା କହୁଛନ୍ତି ନା, ଜୀବକୁ ଜୀବକୁ ନିର୍ଭୟ ସେ ଦେଉଛନ୍ତି। ଆମେ କ'ଣ ଆମେ ଯେତେବେଳେ ଗୋଟେ ପ୍ରବଚନ ଦେଉଛେ ବା ଲୋକଙ୍କୁ ବୁଝାଉଛେ ଯେ କୃଷ୍ଣ ତମର ସମସ୍ତ ଦାୟିତ୍ୱ ନେବେ, କୃଷ୍ଣ ସବୁକିଛି ସୃଷ୍ଟି କରିଛନ୍ତି, ଏଇଟା କ'ଣ ଉପଦେଶ ଦେବା ପାଇଁ ହେଇଛି କି? ଏଇଟା ତ ବୁଝାଉଛି, ଗୋଟେ ଲୋକ ବୁଝେଇ ଦିଆହେଉଛି, କିନ୍ତୁ ଭଗବାନଙ୍କୁ ଗ୍ରହଣ କରିବା, ଭଗବାନଙ୍କୁ ନିଜର କ'ଣ କୁହାଯାଏ ରକ୍ଷକ ବୋଲି, ପାଳକ ବୋଲି, ସର୍ବସ୍ୱ ବୋଲି ଗ୍ରହଣ କରିବାକୁ ପଡ଼ିବ। ପ୍ରଭୁ ଇଣ୍ଟ୍ରୋଡକ୍ସନ ସେ ଜିନିଷ ରଚନା କରିଛନ୍ତି, ଭଗବାନଙ୍କୁ କେଉଁ ହିସାବରେ ଗ୍ରହଣ କରିବାକୁ ପଡ଼ିବ, ସବୁଥିରେ ଉତ୍ସ ସବୁକିଛି। ଯେ ଆମେ ଗୀତା ପଢ଼ିବା ଯେ ଯେମିତି ଲୋକମାନେ ବାହାର ଲୋକମାନେ ଗୀତା ପଢ଼ନ୍ତି ଯେ କୃଷ୍ଣଙ୍କ ଠାରୁ ଆଉ ଜଣେ ବଡ଼ ବି ଅଛନ୍ତି ବୋଲି ଲୋକଙ୍କର ଧାରଣା, ପରମାତ୍ମା ହେଉଛନ୍ତି ବଡ଼। ଯେମିତି ସାଧାରଣ ଲୋକମାନେ କିଛି ବାବା ମାନେ ତାଙ୍କର ଉପଦେଶ ଦିଅନ୍ତି, କୃଷ୍ଣ ବି ସେଭଳିଆ ଜଣେ ମହାପୁରୁଷ, ସେ କିଛି ଉପଦେଶ ଦେଇଛନ୍ତି, ସେ ସେଇ ହିସାବରେ ସବୁ ପଢ଼ନ୍ତି ଯେ କୃଷ୍ଣ ସବୁକିଛି। କୃଷ୍ଣ ହେଉଛନ୍ତି ଯେଉଁ କୃଷ୍ଣର ପ୍ରକୃତରେ ଯେଉଁ ଏ ଯେଉଁ ଜିନିଷଟା କୃଷ୍ଣ କିଭଳି ଗ୍ରହଣ କରିବାକୁ ପଡ଼ିବ ନା ଅହଂ ସର୍ବସ୍ୱ ପ୍ରଭୁ, ସବୁଥିରେ ଉତ୍ସ ସିଏ। ଗୀତା ପଢ଼ିବାର ଅର୍ଥଟା ତାତ୍ପର୍ଯ୍ୟ ହେଉଛି ଏଇଟା, ଆଉ କିଛି ନୁହେଁ ଯେ ଆକୁ ଛାଡ଼ିକି ଆମେ ଆମେ କୃଷ୍ଣଙ୍କୁ ଛାଡ଼ିକି ଆଉ କିଛି ଗୋଟେ ଉପାୟ ପାଇବା, କୃଷ୍ଣଙ୍କ ନାମକୁ ଛାଡ଼ିକି, କୃଷ୍ଣଙ୍କର ବାଣୀକୁ ଛାଡ଼ିକି ଆମେ ଆଉ କିଛି ଉପାୟ ଗୋଟେ ଅଛି, ଯଦି ଅଲଗା ଉପାୟ ଅଛି ତାହେଲେ ସେଇଟା ସାଧନ ହେବ, ଏଇଟା କେମିତି ସାଧନ ହେବ? ପ୍ରଭୁ ସେ ମତକୁ ସ୍ଥାପନ କରିଛନ୍ତି। ଏବଂ ସପ୍ତମରେ ବ୍ରହ୍ମ ଜିଜ୍ଞାସା ବିଷୟରେ, ଅଥତ ବ୍ରହ୍ମ ଜିଜ୍ଞାସା ଜୀବ, କାରଣ ଏ ଦ୍ୱିତୀୟ ଅଧ୍ୟାୟରେ ଯେଉଁ ରହିଲା ଆତ୍ମା ଶରୀର ଏ ତତ୍ତ୍ୱଗୁଡ଼ା, ଗୀତା ଜଣେ ଜଣେ ଗୀତା ପଢ଼ୁଛି, ଗୀତା ପଢ଼ି ପଢ଼ି ତାର ସେ କ'ଣ ସବୁ ବୁଢ଼ୀ ମାଆ ମାନେ ସବୁ ଢଗ ମାରିକି କୁହନ୍ତି କ'ଣ ପଢ଼ି ତ ପଢ଼ିତେ, ହଁ ନା 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 ସେଟା ନୁହେଁ, ଆଉ ଗୋଟେ ପଢ଼ନ୍ତି ସେ ମର ମନ ଜାନେ କୋଇ, ହଁ ପଢ଼ ପଢ଼ତେ ପଢ଼ତେ ଧୋଉତି ମର ମନ ଜାନେ କୋଇ,
ସେଇଟା ପଢି ପଢି ସେ ତାର ଗୀତା ଛିଡ଼ିଯିବନି, ସେ ବୁଝିନଥିବ ଯେ ମୁଁ କିଏ, ସେ ଆତ୍ମା କ'ଣ, ମୁଁ କାହିଁକି ଆସିଛି, ମୋର କର୍ତ୍ତବ୍ୟ କ'ଣ। ଆଗ ବ୍ରହ୍ମ ଜିଜ୍ଞାସା, ପ୍ରଭୁପାଦ ବ୍ରହ୍ମ ଜିଜ୍ଞାସା ଲେଖିଛନ୍ତି। ଜଣେ ଶାସ୍ତ୍ର ଯେତେ ପଢ଼ିବେ ଶାସ୍ତ୍ରଙ୍କର କରୁଣା, ଶାସ୍ତ୍ର ଶ୍ରଦ୍ଧା କଲେ ଶାସ୍ତ୍ରଙ୍କର କରୁଣା ହେଲେ ଜଣଙ୍କର ଜିଜ୍ଞାସା ଉଦୟ ହବ, ତାର ବିଚାର ଆସିବ ନା, ବିବେକଟା ତିଆରି ହବ ନା। ଏଇଟା ଗୋଟେ ପାଲା ଗାୟକ ଭଳିଆ କ'ଣ ହେଇଛି, ପାଲା ଗାୟକ ଯେମିତି ସବୁ କୁହନ୍ତି, ତା ପାଲା ଗାୟକ ଦେଖିନି, ତାର ଗଲେ ଗୋଟେ ପାଲା କଲ ଆସିଗଲା, ତାର ଗଲେ ସେ କୁଣ୍ଡଲ ଫୁଣ୍ଡଲ ନାଇକି ତାଙ୍କର ସେ ମାଛ ଝୋଳ ଖାଇବେ ନା, ମାଛ ମାଛ ଆଣିଥିବ, ମାଛ ଝୋଳ ଖାଇକି ତାର ସେଠି ହରିହରି ଆନନ୍ଦ ବୋଲ, ହରିହରି କହିକି ସମସ୍ତେ ଭଜନ କର। ଏଠି ତାଙ୍କର ଜୀବନ ସାରା କହିଲେ ବି ତାଙ୍କର କ'ଣ କିଛି, ତାଙ୍କ ବିବେକ କିଛି ତିଆରି ହେଉଛି। ସେ ପ୍ରଥମେ ଯୋଉ ତାଙ୍କର ମଙ୍ଗଳାଚରଣ ଯୋଉ ହବ, ହରିହେ ହରିହେ ଯୋଉ ଗାଇନଥିଲି, ଏ ଏତେ ଉଚ୍ଚ ସ୍ୱରରେ ସେ ଗାଇବେ, ସେ ସମସ୍ତେ ଭଗବାନଙ୍କୁ ଭଜନ କର, ଇଏ କର ତା କର, କରୁଛ କ'ଣ ତୁମେ, ତୁମେ ଦେଖି ସରିବ ଆମିଷ ଭୋଜନ କରିବ। ଆଚ୍ଛା ତୁମେ ଜୀବନ ସାରା ସେ ସେଇ କୃଷ୍ଣ ରାମାୟଣ, ସେ କୃଷ୍ଣଙ୍କ ବିଷୟରେ ରାମାୟଣଙ୍କ ବିଷୟରେ ସେ କେତେ କାହା ବିଷୟରେ ଗାଇଲ, ତୋର କିଛି ବିବେକ ତିଆରି ହେଲା, କିଛି ଗୋଟେ ବିବେକ ତାଙ୍କର ହବନି। କାହିଁ ବିବେକ ହବନି, ସେଇ ଜ୍ଞାନଟା ଗୋଟେ ସେମାନେ ବ୍ରହ୍ମ ଜିଜ୍ଞାସା ଉଦୟ ହବନି, କାହିଁକି ଶାସ୍ତ୍ରର କରୁଣା ହବନି, ସାଧୁସଙ୍ଗ ନ କଲେ ଶାସ୍ତ୍ର କରୁଣା କରିବେନି। ବହୁତ ଲୋକ ଗୀତା ପଢ଼ୁଛନ୍ତି, ସାଧୁସଙ୍ଗ ଯେହେତୁ ହଉନି ଶାସ୍ତ୍ରଙ୍କ କରୁଣା ନା, ଲୋକ ଯଦି ଧର୍ମ ପଢ଼ୁନା ଧର୍ମ ଗ୍ରନ୍ଥ ନାହାନ୍ତି। ଗୋଟେ ଗୋଟେ ସ୍ତ୍ରୀ ଲୋକ ସେ ବାଲେଶ୍ୱର ଆଡ଼େ ଦେଖି ଯାଇଥିଲେ ଯାଏ ଭାଗବତ କଥା, ଗୋଟେ ଗୋଟେ ମା ଅଛନ୍ତି ସେ ପୁରାଣ ଫୁରାଣ ସବୁ ଗାଇପକେଇବି, ପୁରା ସବୁ ଏତେ ମନେ ରଖିଛନ୍ତି କଥା ବି କହିପାରିବେନି ତାଙ୍କ ଆଗରେ, ହେଲେ କ'ଣ ହବ, ସେ ହାଣ୍ଡି ମାଜି ମାଜି ସେ ମାଛ ଶୁଖୁଆ ରୋଷେଇ କରିକି ଦିନ ଚାଲୁଛି। ସାଧୁସଙ୍ଗ ନାହିଁ, ସାଧୁ କରୁଣାଟା ନ ପାଇଲେ ତୁମର କ'ଣ, ସାଧୁ କରୁଣା ପରେ ଶାସ୍ତ୍ରର ମର୍ମଟା କ'ଣ ପ୍ରକାଶିତ ହବ, କେବେ ପ୍ରକାଶିତ ହବ। ଶାସ୍ତ୍ରଙ୍କୁ ସାଧୁ ଏ ଜଗତକୁ ଆଣିଛନ୍ତି, ଆଉ ଆଉ ତୁମେ ଯେତେ ପୁରାଣ ମହାଭାରତ ଯେତେ ଜିନିଷ ଜାଣିଥ ଜାଣିଥ, ସାଧୁସଙ୍ଗ କରୁଣ ମାନେ ତୁମର କିଛି ପ୍ରକାଶିତ ହୃଦୟରେ କିଛି ପ୍ରକାଶିତ ହବନି। କିନ୍ତୁ ଏଇଠି ପ୍ରଭୁ ସେଥିପାଇଁ ବ୍ରହ୍ମ ଜିଜ୍ଞାସାର ଉଦୟ ହବ, ନିଜର ତାର୍କିକ ମତ କିଛି ଆସିବନି, ବ୍ରହ୍ମ ଜିଜ୍ଞାସାର ନିଜର ବିବେକ ଉଦୟ ହବ, ମୋର କର୍ତ୍ତବ୍ୟ କ'ଣ, ଭଗବାନ କାହିଁକି ଏ ଜିନିଷ କହୁଛନ୍ତି, କାହିଁକି ସର୍ବଧର୍ମାନ କହିଲେ, କାହିଁକି ମନମନା ହବ କହିଲେ, କ'ଣ କରିବା ଦରକାର, ବ୍ରହ୍ମ ଜିଜ୍ଞାସାର କଥା ପ୍ରଭୁପାଦ ରଚନା କରିଛନ୍ତି। ତାପରେ ପାଞ୍ଚଟି ଜିନିଷ ଉପରେ ବ୍ୟାଖ୍ୟା କରିଛନ୍ତି, ଆଠ ନମ୍ବର ପାଞ୍ଚଟି ଜିନିଷ ଉପରେ ବ୍ୟାଖ୍ୟା କରିଛନ୍ତି, ଯେଉଁଟାକି ବଳଦେବୀ ଦେବସେନଙ୍କର ମତଟାକୁ ପୁରା ଚକ୍ରପ୍ରଦାଙ୍କ ତାଙ୍କର ଇଣ୍ଟ୍ରୋଡକ୍ସନ୍ ଯାହା ବଳଦେବୀ ଦେବସେନ କହିଛନ୍ତି ସେଇଟାକୁ ସେ ଦେଇଛନ୍ତି, କାଳ କର୍ମ ଈଶ୍ୱର ପ୍ରକୃତି ଜୀବ, ଏ ଯେଉଁ ପାଞ୍ଚଟା ଜିନିଷ ଗୀତାରେ ଯେଉଁ ଜିନିଷ ରହିଲା ତାକୁ ଇଲାବୋରେଟଲି ଦେଖ ପୁରା ବିସ୍ତୃତ ଭାବରେ ବ୍ୟାଖ୍ୟା, ସେଇଟା ପୁରା ବଳଦେବୀ ଦେବସେନଙ୍କର ଇଣ୍ଟ୍ରୋଡକ୍ସନ୍ ଟିକାଟାକୁ ପ୍ରଭୁପାଦ ମୁଁ ଦେଖୁଥିଲି, ପୁରା ସବୁ ନେଇ ଆସିଛନ୍ତି ଯଥାଯଥର ହଉଛି ଏଇଟା ଯେ ଆଚାର୍ଯ୍ୟମାନଙ୍କର ଏହା କାଳ, କାଳ କ'ଣ ଈଶ୍ୱର କର୍ମ ତାପରେ ଜୀବ ତାପରେ ପ୍ରକୃତି, ଏମାନଙ୍କ ବିଷୟରେ ବିସ୍ତୃତ ଭାବରେ ବ୍ୟାଖ୍ୟା କରାଯାଇଛି। ଜୀବ କିଭଳି ସ୍ୱତନ୍ତ୍ର ନୁହେଁ, ଜୀବ କାଳ କର୍ମ ପ୍ରକୃତି ଏହା ରହିଛନ୍ତି ନା, ଏ କାଳ କର୍ମ ପ୍ରକୃତି ଜୀବ ଏହା ଉପରେ କିଏ ଈଶ୍ୱର, ଏଇଟା ଏଇଟା ଗୀତାରେ କେମିତି ଲାଗୁଛି, ଅଧିଷ୍ଠାନମ ତଥା କର୍ତ୍ତା କରଣମ ଚ ପୃଥକ ବିଦା ବିବିଧାଶ୍ଚ ପୃଥକ ଚେତା ଦୈବ ଚୈବାତ୍ର ପଞ୍ଚମ, ତୁ ସବୁକିଛି କଲେ ବି ଦୈବ ଅଛନ୍ତି, ସବୁ କୃଷ୍ଣଙ୍କ ହାତରେ। କାଳ ଲୋକ ଏ କାଳ ଦେଖୁନାହାନ୍ତି, ଏଠି ବର୍ତ୍ତମାନ ବେଳ ଭଲ ନାହିଁ, ଆମେ ଯଦି କରୋନା ଚାଲିଛି ବା ଏଭଳିଆ ଜାତକ ଦେଖିବା ବେଳଟା ବର୍ତ୍ତମାନ ଭଲ ନାହିଁ ନା, କ'ଣ ଭାବିଲୁ ଜାତକ ଦେଖୁଛ ନା ନାଇଁ, ଏଇଟା ଜାତକ ଦେଖାନ୍ତି ଲୋକ, ଏଇ ଯାହା ମୋର ବେଳଟା ଖରାପ ପଡ଼ିଲା ଚାଲ ଟିକେ ଦେଖିବା ଶନି ପଡ଼ିଛି ସେ ଯାହା ପଡ଼ିଛି, କାଳ ଆଉ କର୍ମ ଏଇଟା ବିଜନେସ୍ କଲ ବିଜନେସ୍ ଚାଲୁନି, ଏଇଟା କଲ ହେଟା କଲାନି, କର୍ମ ଭଲ ପଡ଼ୁନି, କାଳ କର୍ମ ଆଉ ଜୀବ ତୁମେ ହେଲେ ଜୀବ ଆଉ ପ୍ରକୃତି ରହିଲା, ଇ ସମସ୍ତେ ଗୋଟେ କାହା କଣ୍ଟ୍ରୋଲ ରହୁଛନ୍ତି, ଈଶ୍ୱରଙ୍କ କଣ୍ଟ୍ରୋଲ, ସବୁ କୃଷ୍ଣ କଣ୍ଟ୍ରୋଲ। ଏଇଟା ପ୍ରଭୁପାଦ କେତେ ବଳଦେବୀ ଦେବସେନଙ୍କର ମତକୁ ପୁରା ବ୍ୟାଖ୍ୟା କରିଦେଇଛନ୍ତି। ଦେଖ ଗୀତାରେ ଜଣେ ଗୀତା ପଢୁଛି କିନ୍ତୁ ସେ ଜାଣିବା ଦରକାର ଯେ ମୁଁ ଜୀବ ମୋର କର୍ମ ପ୍ରକୃତି କାଳ ସବୁ କାହାର ଅଧୀନରେ ଅଛି, କୃଷ୍ଣଙ୍କ ଅଧୀନରେ, ଆଉ ସେ ନିଜେ ପ୍ରତିପାଦିତ କରିଦେଇଛନ୍ତି ଏକାଦଶ ଅଧ୍ୟାୟରେ, ମୁଁ ହେଉଛି କାଳ ଆଉ ପ୍ରକୃତି ମୋ ଅଧୀନରେ କାମ କରୁଛି, ମୟା ଦକ୍ଷିଣ ପ୍ରକୃତି ଶ୍ୱେତ ସଚରାଚର ସବୁ ସେ ନିଜେ ସବୁ ଗୀତାରେ, ଏଇ ଯେଉଁ ପାଞ୍ଚଟା ଜିନିଷ ଗୀତାରେ, ଆଉ ମୁଁ ହେଉଛି ଈଶ୍ୱର ଭକ୍ତାରାମ ସର୍ବଜ୍ଞ ଜ୍ଞାନ କେତେ କେତେ ସେଇଟା ନାହିଁ, ଆଉ କହୁନାହାନ୍ତି ପାଞ୍ଚ ଦଶଟା ଶ୍ଳୋକ ଏମିତି କହିଛନ୍ତି, ଈଶ୍ୱର ସର୍ବଭୂତ ଆନମ ହୃଦୟ ଅର୍ଜୁନ ତିଷ୍ଠତି, ସେ ଶ୍ଳୋକ କହିଲେ ଈଶ୍ୱର ଶବ୍ଦକୁ କେତେ ଆଡ଼େ ସେ ଲଗେଇଲେ ଭଗବାନ କୃଷ୍ଣ, ଅହଂ ଅହଂ ସର୍ବଜ୍ଞ ଜ୍ଞାନ ଭୋକ୍ତାରମ୍ ପ୍ରଭୁରି ବଚ,
ନତୁମା ଅଭିଜାନନ୍ତି ତତ୍ତ୍ୱେ ନାସ୍ତ ଚବନ୍ତି ଦେ ସେ ଅଧବତି ଦେଇ ଯେଉଁ ମତ ନ ଜାଣିଲେ ବାରମ୍ବାର ଗୀତାରେ ସ୍ଥାପିତ କରୁଛନ୍ତି ମୁଁ ହେଉଛି ଈଶ୍ୱର ଆଉ ଗୀତା ଜଣା ପଡ଼ିବ ସେ ଜାଣିପାରିବନି ପ୍ରାମାଣିକତାକୁ ସବୁବେଳେ ଏଇ ପାଞ୍ଚଟା ଜିନିଷର ପ୍ରଭୁପାଦ ଯେଉଁ ଯାହା ସବୁ ବ୍ୟାଖ୍ୟା କରିଛନ୍ତି ସବୁ ପ୍ରାମାଣିକତାକୁ ନେଇକି ଗୀତାର ପ୍ରାମାଣିକତା ମୂଳ ଯାହା ଆଚାର୍ଯ୍ୟମାନଙ୍କର ମତ ଭଗବାନଙ୍କର ମତ ତାକୁ ହିଁ ସ୍ଥାପନ କରିଛନ୍ତି ତାପରେ ନବମ ଜିନିଷର ପ୍ରଭୁପାଦଙ୍କର ଗୋଟେ ବଡ଼ ଜିନିଷ ରହିଛନ୍ତି କିଏ ଆଚ୍ଛା ଗୀତା ରହିଲେ ତ ଗୀତାକୁ କିଏ ମାନିବେ ଯେମିତି ସାଧାରଣ ଲୋକ ଗୀତା କିଏ ଲେଖିଛନ୍ତି ଗୋଟେ ଲୋକଗୁଡ଼ା ଯେଉଁ ମୂର୍ଖ ଗୁଡ଼ାକ ପୁରା ତ ଗଣ୍ଡ ମୂର୍ଖ ଗୋଟେ ଓଡ଼ିଆ ଆମର ସବୁ ଗଣ୍ଡ ମୂର୍ଖ ଗଣ ଜାଣିଛ ନା ନାହିଁ କ'ଣ ମୂର୍ଖ ଗୋଟେ ଗଣ୍ଡ ମୂର୍ଖ ଗୋଟେ ତାକୁ ଗୋଟେ ଟର୍ମ ସବୁ ଓଡ଼ିଆରେ ଅଛି ସେଟା ଗଣ୍ଡ ମୂର୍ଖଟା ଗଣ୍ଡ ମୂର୍ଖ ମାନେ ସେ କେଉଁ କଥା ବୁଝିବନି ସେ ଯାହା ବୁଝିବ ସେଇଟା ତୁ କହିଲେ ମୁଁ କ'ଣ ମାନିନେବି ସେଭଳିଆ ତୁ କ'ଣ ଯାହା କହିଦେବ ସେଟା ମାନିନେବି କେଉଁଠି ଲେଖା ସେଇଟା ମୁଁ କି ଜାଣିନି ସେମିତି ଏଟା ଗଣ୍ଡ ମୂର୍ଖଟା ତ କ'ଣ ବୁଝିବ ମୂର୍ଖ ତ ଯାହା ଛାଡ଼ ତାର ବୁଝିବାର ଶକ୍ତିଟା ନାହିଁ ଏଟା ଗଣ୍ଡ ମୂର୍ଖ ମାନେ କ'ଣ ଇଏ କହୁଛି ମୁଁ ଯାହା ଜାଣିଛି ସେଟା ଠିକ ତୁମେ କି ଜାଣିନ ଯାଅ ହେଉଡ଼ାଙ୍କ ସେଗୁଡ଼ାଙ୍କୁ ତୁମେ କ'ଣ ବୁଝେଇପାରିବ କିଛି କିଛି ବୁଝିପାରିବ ଗଣ୍ଡ ମୂର୍ଖ ଗୁଡ଼ା ତାଙ୍କ ଆଗରେ କିଛି କହିକି ତୁମେ ପାରିବନି ଏଇ ଜଣେ କହିବ ଗୀତା 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 କ'ଣ ହେଲେ ମୂର୍ଖ ଗୋଟେ ଗୋଟେ ଜଟୁନି ସେମିତି ଏଇ ଆମେ ସବୁ ଯାଉ ନାମଟ ହମଟ ସେ ଗୋଟେ ଗୋଟେ ବସି ଗୀତା ଗୋଟେ କ'ଣ କିଏ ତାକୁ ଗୋଟେ ମଣିଷ ଲେଖିଛି ନା କିଏ ଲେଖିଛି ହେଲେ ଲୁଙ୍ଗି ମାରି ଦେଇଥିବ ଯାଉଥିବ ସେଠି ଗୋଟେ ଲୁଙ୍ଗି ମାରି ଯାଉଥିବ ସିଏ ସେ କହିବ ଗୀତା କିଏ ଲେଖିଛି ଗୋଟେ ମଣିଷଟା ଲେଖିଛି ନା କିଏ ଲେଖିଛି ବେଶୀ ତାର ମଣିଷଟା ନା ଆଉ ଆଉ କିଏ କ'ଣ ସେ ଲୋକ କ'ଣ ବୁଝେଇବ ସହିଲା ଆଡ଼େ ମୂର୍ଖ ଗୁଡ଼ା ତାଙ୍କୁ କ'ଣ ବୁଝେଇବ ତାକୁ ଏଇଭଳିଆ ଲୋକ କ'ଣ ତୁମେ ବୁଝେଇବ ଯଦି କିଏ ଗୋଟେ ଯୁକ୍ତି କରେ ଆରେ ଗୀତା ଗୋଟେ କ'ଣ ଗୀତାରେ କ'ଣ ପ୍ରାମାଣିକତା ରହିଛି କେତେ ପ୍ରଭୁପାଦ ମାନେ ଭଗବାନଙ୍କର ଲୋକ ତ ସାଙ୍ଗେ ସାଙ୍ଗେ ଏତେ କାଳ ଈଶ୍ୱର ପ୍ରକୃତି କଥା କହିଦେଇ ପୁଣି ପଳେଇଗଲେ ପଛକୁ ଆରେ ଗୀତାକୁ ସ୍ଥାପିତ କରିବାକୁ ପଡ଼ିବ ଶାସ୍ତ୍ର ହେଉଛନ୍ତି ଏ ଯେଉଁ ଶାସ୍ତ୍ରର ପ୍ରାମାଣିକତା ରହିଛି ଏଟା ବୈଜ୍ଞାନିକ ଭିତ୍ତିକ ଜିନିଷ ଶାସ୍ତ୍ରଟା ଯେ ଗୋଟେ ବ୍ଲାଇଣ୍ଡ ଅନ୍ଧ ଭାବରେ ଜଣେ ଗୀତା ଆମର ଧର୍ମଟା ଗୀତା ହଉ ଭାଗବତ ହଉ ବେଦ ହଉ ପୁରାଣ ହଉ ଏଇଟା ଯେଉଁ ଅନ୍ଧ ଭାବରେ କିଏ ଗୋଟେ କହିଦେଇଛି ଏଟାକୁ ଆମେ ଗ୍ରହଣ କରୁଛେ ତାର ବୈଜ୍ଞାନିକ କିଛି କାରଣ ବର୍ତ୍ତମାନ ବୈଜ୍ଞାନିକ ଯୁଗ ଲୋକ କହିବେ ଏଟା ବର୍ତ୍ତମାନ ଏଟା ବୈଜ୍ଞାନିକ ଯୁଗ ତୁମର ଏ କଥା ଗୋଟେ କିଏ ମାନିବ ତୁମେ ବୈଜ୍ଞାନିକ ହୁଅ ତୁମେ ଇନ୍ଦ୍ରକୁ ମାନିବନି ତୁମେ ବୈଜ୍ଞାନିକ ତ ତୁମ ବିଜ୍ଞାନ ବର୍ତ୍ତମାନ ବହୁତ ଡେଭଲପ୍ କରିଗଲାଣି ତୁମେ କରୋନା ହଉ କି ଚନ୍ଦ୍ରକୁ ଯାଅ ଯୁଆଡ଼େ ଯାଅ ଇନ୍ଦ୍ରିୟ ଅଛି କି ନାହିଁ ଅଛି କାମୟସ କ୍ରୋଧସ ଶ୍ଳୋକ ଲଗେଇଲେ ତୁ କୁଆଡ଼େ ଯିବୁ ବାପା କୋଉ ବୈଜ୍ଞାନିକ କାମ କ୍ରୋଧ କଥା ଆସିବ କୋଉ ବୈଜ୍ଞାନିକ ତୁ ତୁ ତ ଏତେ ବୈଜ୍ଞାନିକ ମାନେ ଚନ୍ଦ୍ରରେ ଉଠିଲଣି କାମ କ୍ରୋଧ ପାଇଁ କିଛି ମେଡିସିନ ତିଆରି କରିଦେଉ ନା କର ଗୋଟେ କଥାରେ ବୈଜ୍ଞାନିକ ପୁରା ବୈଜ୍ଞାନିକ ବେଷ୍ଟଟା ଉଡ଼ିଯିବ ବିଜ୍ଞାନ ଏତେ ଡେଭଲପ୍ କରିଛି ଏ ଇନ୍ଦ୍ରିୟମାନଙ୍କ ଉପରେ ତାର କୌଣସି ପ୍ରଭାବ ନାହିଁ କିଛି କରିପାରିବନି ବିଜ୍ଞାନର ସବୁ ଡେଭଲପ୍ ହେଇଯାଇଛି ବିଜ୍ଞାନ କ'ଣ କ'ଣ କେତେ କୁଆଡ଼େ କ'ଣ ବାହାର କରିଦେଇ କ'ଣ କରିଦେଉଛନ୍ତି କିନ୍ତୁ ବିଜ୍ଞାନ କୌଣସି ସଞ୍ଜୀବନୀ ବା କୌଣସି ମେଡିସିନ ବର୍ତ୍ତମାନ ଇନ୍ଦ୍ରିୟମାନଙ୍କ ପାଇଁ ବାହାର କରିନି କି କରିବି ପାରିବନି ଯଦି ଏଇଟା କରିଦେବ ତାହେଲେ ତ ଗଲା ଗୋଟେ ଯିବ ତା ଶାନ୍ତିରେ ରହିଯିବ ଆଉ ଏଇଟା କରିପାରିବନି କେବେ ବିଜ୍ଞାନ ସେଥିପାଇଁ ସ୍ପିରିଚୁଆଲ ସାଇଡ୍ ଦେଖିବାକୁ ଗଲେ ସେଇଟା ଗୋଟେ ଫୁଲ୍ ସାଇଡ୍ ସେଇଟା ଜୀବନରେ ବଞ୍ଚିବା ପାଇଁ ବର୍ତ୍ତମାନ ଦରକାର କାରଣ ବର୍ତ୍ତମାନ ତା ଯୁଗଟା ସେୟା ବା ଶରୀର ପାଇଁ ସେଇଟା ଦରକାର କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିରୁ ଦେଖିବାକୁ ଗଲେ ବିଜ୍ଞାନ ବିନା ହିଁ କରେଣ୍ଟ ବିନା ଟେଲିଫୋନ୍ ବିନା କପଡ଼ା ବିନା ତେଲ ଲୁଣ ବିନା ହିମାଳୟରେ ଲୋକ ରହୁଥିଲେ ସାଧୁମୁନିମାନେ ରହୁଥିଲେ ଯଦି ଗୋମାତା ରହିଲେ ଆମର କିଛି ଦରକାର ହିଁ ନାହିଁ ଜଙ୍ଗଲ ଯଦି ତୁମେ ଗାଈ ରଖିଦେଲ ତୋର ବିଜ୍ଞାନର କୌଣସି ଜିନିଷ ଦରକାର ନାହିଁ କ'ଣ ଦରକାର ମୋତେ କୁହନି କିଛି ବୁଝିବ ବର୍ତ୍ତମାନ ସେଟା ଚଳିପାରିବ ନାହିଁ ବୋଲି ବିଜ୍ଞାନ ଦରକାର ଭଗବାନ ବଞ୍ଚୁଛନ୍ତି ସେ ବିଜ୍ଞାନଟାକୁ କିଏ ତିଆରି କରିଛନ୍ତି ପ୍ରଭୁ ବି ତିଆରି କରିଛନ୍ତି ନା ଏବଂ ମଣିଷ ବର୍ତ୍ତମାନ ତାହେଲେ ମୋତେ ମାନୁନି ମୋତେ ତାହେଲେ ମଣିଷ ମାନୁନି କିନ୍ତୁ ସେ ମୋର ଅଂଶ ନା ବଞ୍ଚିକି କେମିତି ରହିବେ ତାଙ୍କ ମୁଣ୍ଡରେ ବୁଝେଇ ଦିଅ କିଛି ବିଜ୍ଞାନ ସେ ବଞ୍ଚିକି ରୁହନ୍ତୁ ସେ ତ ମାନୁନାହାନ୍ତି ନା ଏ ବିଜ୍ଞାନଟା କାହାକୁ ଦୂର ଆସୁଛି ଭଗବାନଙ୍କ ଦୂର ଆସୁଛି ନା ଇଣ୍ଡାଇରେକ୍ଟ ଦେଖିବାକୁ ଭଗବାନଙ୍କ ଦୂର ଆସୁଛି ତାହେଲେ ଭଗବାନ ଏ ଧ୍ୱଂସାଭିମୁଖୀ ଜ୍ଞାନଟା କାହିଁକି ଦେଉଛନ୍ତି ନା ମଣିଷ ଯେହେତୁ ବଞ୍ଚି ସେ ତ ବଞ୍ଚିବେ ନା କ'ଣ କରେ ତାଙ୍କର ଅଂଶ କହିଦେଲେ ନା ସର୍ବଶେଷ ଚାମୃତି ସନ୍ନିବିଷ୍ଟ ମତ ସ୍ମୃତି ଜ୍ଞାନ ମତେ ଭୁଲିବା ପାଇଁ ଚାହୁଁଛ ଯେମିତି ଜ୍ଞାନ ତାର କ'ଣ ସେମିତି ତେଣୁ ଏଇ ଯେଉଁଗୁଡ଼ାକ ଅତି ଗଣ୍ଡ ମୂର୍ଖ ଯାହାକୁ ଗୁଡ଼ା କୁହାଯାଏ ସେଟା ତ ମୁଠଟା ମାନିବେନି ୟାର ପ୍ରାମାଣିକତା ଯେମିତି କିଛି ନାହିଁ ଗୀତାଟାକୁ ଉଡ଼େଇଦେବେ କ'ଣ କରିବେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏଇଟା ଗୋଟେ ବଡ଼ ଲୋକମାନେ ବିଭିନ୍ନ ପ୍ରକାର କଥା ସବୁ ଯେମିତି ଆମର ଏ ଯେଉଁ କ'ଣ ଅଛି ଏଲୋପାଥିକରେ ଏଲୋପାଥିକ ଯେଉଁ ଟ୍ରିଟମେଣ୍ଟ ଗୁଡ଼ାକ ରହିଛି ସେଥିରେ ତାଙ୍କର ଡକ୍ଟର ମାନଙ୍କର ତାଙ୍କର ଗୋଟେ ମତ ରହିଲା। ସେ ଗୋଟେ ଡକ୍ଟର ମୋତେ ଫୋନ କରି କହୁଥିଲା କହିଲା ଆମର ସେ ସବୁ ଯେଉଁ ସେକ୍ସ ଲାଇଫ୍ ଅଛି ସେଥିରେ ଆମର କିଛି ଇମ୍ପୋର୍ଟାନ୍ସ ନାହିଁ, ସେଇଟା କିଛି ଅବଶ୍ୟ ମାନେ ତା ଉପରେ କିଛି ଆମର କମେଣ୍ଟସ ନାହିଁ, ତୁମେ ଯେତେ ଭୋଗ କରିପାରିବ କିଛି ସେଥିରେ ଅସୁବିଧା ନାହିଁ। କିନ୍ତୁ ପ୍ରାକ୍ଟିକାଲ ପ୍ରୋବ୍ଲେମ କ'ଣ ସେଥିରେ ଯେଉଁ ପ୍ରାକ୍ଟିକାଲ ପ୍ରୋବ୍ଲେମ ତାଙ୍କ ପାଠଟା ଏଇଟା କହୁଛି ବିଜ୍ଞାନ, କାରଣ ସେଇଟା ଇନ୍ଦ୍ରିୟ ଉପରେ ଜିନିଷଟା ନା ସେମାନେ ଆଉ ସେଇଟା ରିସର୍ଚ୍ଚ କରି କ'ଣ ପାଇବେ କିଛି ପାଇପାରିବେ ସେଇଟା କିଛି ତାଙ୍କର ନାହିଁ। କିନ୍ତୁ ଭଗବାନ ଯେଉଁ କହିଦେଲେ କାମଏଶ କ୍ରୋଧଏଶ ରଜତ ଗୁଣ ସମୁଦ୍ଭବ ମହାସନା ମହାପାତ୍ମା ବିଦ୍ୟା ନାହିଁ ବୈରଣୀ, ସେଇଟା ଶତ୍ରୁଟା ତୁମେ ଭୋଗ କରିଦେଉଛ, ତୁମେ ଶତ୍ରୁତା କାହା ଭିତରେ ଆସୁଛି, ସେ ସ୍ୱାମୀ ସ୍ତ୍ରୀ ଭିତରେ ଶତ୍ରୁତା ତିଆରି ହେଉଛି। ଶତ୍ରୁତା କାହିଁକି ହେଉଛି କାହା ପାଇଁ ତୁମେ ଜାଣିପାରୁନ, ଶତ୍ରୁତା ହେଉଛି କାହା ପାଇଁ ସେ କାମ ପାଇଁ, ଏ ଲୋକଟା ଜାଣିପାରିବନି। ବିଜ୍ଞାନ ପାଟା ତୁମର ଯେମିତି ବିଜ୍ଞାନ ଯେମିତି ଆଧ୍ୟାତ୍ମିକ ବିଜ୍ଞାନ ଭୌତିକ ବିଜ୍ଞାନ ଅଛି ସେଭଳି ଆଧ୍ୟାତ୍ମିକ ବିଜ୍ଞାନଟା ଅଛି, ଆଧ୍ୟାତ୍ମିକ ବିଜ୍ଞାନଟା ଆଉ ଇନ୍ଦ୍ରମାନଙ୍କୁ ନେଇ ଗୋଟେ ଆଧ୍ୟାତ୍ମିକ ବିଜ୍ଞାନ ଆଉ ଝଗଡ଼ାର କାରଣ ଆଉ କିଛି ନୁହେଁ। ଯେତେ ପ୍ରକାର ଡିସଏଗ୍ରିମେଣ୍ଟ ହେଉଛି ତା ଦେହରେ ଲଷ୍ଟ ଥିବ, ଏଙ୍ଗର ଥିବ, ଗ୍ରିଡ୍ ଥିବ, ଏ ଯେଉଁ ଛଅଟା ଜିନିଷ ଅଛି ନା ସେ ଛଅଟା ଜିନିଷ ଥିବ। ଆଉ ତୁମେ କହିଦେବ ଆମେ ଆଧ୍ୟାତ୍ମିକ ଜିନିଷ ମାନିବୁନୁ, ଆମେ ଯେମିତି ଭୋଗ କଲେ ବି ଆମେ ସୁଖ ରହିବୁ, ସୁଖ ରହିବ। ତୁମ ଶତ୍ରୁତା ଯେଉଁ ଆରମ୍ଭ ହେଉଛି ତାର କାରଣଟା କ'ଣ ଥିବ, ଗୋଟେ କାମ ଥିବ, ନହେଲେ କ୍ରୋଧ ଥିବ, ନହେଲେ ଲୋଭ ଥିବ, ଯାହା ଗୋଟେ ଥିବ ନା ଆଉ ଏଇଟା ବିଜ୍ଞାନଟା ଆଉ ତୁମେ କାଟିଦେବ କେମିତି। ପ୍ରଭୁ ତାଙ୍କ ଗୀତାଟାକୁ ସ୍ଥାପିତ କରୁଛନ୍ତି କାହା ଦ୍ୱାରା, ପ୍ରଭୁ ଶଙ୍ଖ ଗୋବର ତା ବିଜ୍ଞାନ ଉପରେ ଟଚ୍ କଲେ, ଏଇଟା ଆଧ୍ୟାତ୍ମିକ ଜିନିଷ। କାରଣ ଗୀତାର ପ୍ରାମାଣିକତା ରହିଛି ଯେ ମହାଭାରତ ଭଗବତ ଗୀତା ଆକୁ କେହି କଳ୍ପନା ବୋଲି ଜ୍ଞାନ କରିବା ଉଚିତ ନୁହେଁ। ବିଜ୍ଞାନ ଆମର ବହୁତ ପ୍ରଗତି କଲେ ସୁଦ୍ଧା ଆଧ୍ୟାତ୍ମିକ ଜ୍ଞାନକୁ କେତେବେଳେ ହେଲେ ଅବହେଳା କରିହେବ ନାହିଁ। ଯେତେବେଳେ ଆମେ ଆଧ୍ୟାତ୍ମିକ ଜ୍ଞାନକୁ ଅବହେଳା କରିଦେବା ସେତେବେଳେ ବିଜ୍ଞାନଟା, ସେଥିପାଇଁ ସେ କିଏ ଡାରୱିନ୍ ନା କିଏ ଲେଖିଲେ ନା ନ୍ୟୁଟନ ଲେଖିଲେ ନା ନ୍ୟୁଟନ ନା ଡାରୱିନ୍ କିଏ ଗୋଟେ କହିଲେ ସାଇନ୍ସ ୱିଦାଉଟ୍ ରିଲିଜିଅନ, ହଁ ରିଲିଜିଅନ ରିଲିଜିଅନ ୱିଦାଉଟ୍ ସାଇନ୍ସ ଇଜ୍ ବ୍ଲାଇଣ୍ଡ, ସାଇନ୍ସ ୱିଦାଉଟ୍ ରିଲିଜିଅନ ଇଜ୍ ଲେଫ୍ଟ। ବିଜ୍ଞାନ ଯଦି ରିଲିଜିଅନ ଆଧ୍ୟାତ୍ମିକକୁ ଫଲୋ ନ କରି ସେ ଲେମ୍ ହେଇଯିବ, ଲେମ୍ ମାନେ କ'ଣ ଛୋଟା। ବିଜ୍ଞାନ ବର୍ତ୍ତମାନ ସେ ହେଇଛି ନା, ବର୍ତ୍ତମାନ ବିଜ୍ଞାନ ବହୁତ ଡେଭଲପ୍ ହେଇଯାଇଛି, କିନ୍ତୁ ଯେହେତୁ ଆଧ୍ୟାତ୍ମିକ ଜ୍ଞାନକୁ ସମାଜ ଶିକ୍ଷିତ ସମାଜ ଗ୍ରହଣ କରୁନି ଲେମ୍ ହେଇଯାଇଛି, ସେଥିପାଇଁ ଜୀବନଟା ଗୋଟେ ବେକାର, ସବୁ ସବୁ ଖଟିବେ, ପଇସା କରିବେ, ବିବାହ ଚୁରା ହେବେ, ମାଟ ଗୋଡ଼ ଲାଗିବେ, ଡିଭୋର୍ସ, ପିଲାମାନେ ସବୁ ହିପି ହେଇଯିବେ, ନିଶା ଖାଇଲେଣି, କୁଆଡ଼େ କ'ଣ ହେଲାଣି, ଲେମ୍ ହେଇଗଲା ସୋସାଇଟି। ଆଉ ରିଲିଜନ ୱିଦାଉଟ୍ ସାଇନ୍ସ ଇଜ୍ ବ୍ଲାଇଣ୍ଡ, ରିଲିଜନ ଧର୍ମଟା ବୈଜ୍ଞାନିକତାର ବୈଜ୍ଞାନିକତା ତାର ନଥିବ, ବୈଜ୍ଞାନିକ କାରଣ ନଥିବ, ସେଇଟା ଗୋଟେ ଅନ୍ଧ ଜିନିଷ। ଯେମିତି ବିଭିନ୍ନ ପ୍ରକାର ଧର୍ମ ସବୁ ବାହାରିଛି ତାର କିଛି ବୈଜ୍ଞାନିକ କାରଣ ନାହିଁ, ବୈଜ୍ଞାନିକ ଭିତ୍ତିକ କାରଣ ନାହିଁ, ତାର ଗୋଟେ ସାଇନ୍ସ କିଛି ନାହିଁ, ଗୋଟେ ମେଣ୍ଟାଲ ସ୍ପେକୁଲେସନ ଲାଗି ସେ କିଛି କ୍ରିଏଟ୍ କରିଛନ୍ତି, ମାନସିକ ତାଙ୍କର ଗୋଟେ ସ୍ପେକୁଲେସନ ମାନଧର୍ମ ଏଇଟା ତିଆରି କରିଛନ୍ତି, ଆମର ଏଇଟା ମନଧର୍ମ ଜିନିଷ ନୁହେଁ। ଯେମିତି ପ୍ରଭୁପାଦ ସେଠି ଗୋବର ଶଙ୍ଖ ଏ ଦୁଇଟାର ଉଦାହରଣ ଦେଇଛି, ଇଣ୍ଟ୍ରୋଡକ୍ସନ ଦେଇକି ସେଟା ସ୍ଥାପିତ କରୁଛନ୍ତି ଯେ ମହାଭାରତ ବେଦ ବେଦାନ୍ତ ଇତିହାସ ପୁରାଣ ଯେଗୁଡ଼ିକ ଅଛି ତାର ପ୍ରାମାଣିକତା ରହିଛି, ତାକୁ ତୁମେ କେବଳ ଅନ୍ଧ ବୋଲି ଗ୍ରହଣ କରିପାରିବ ନାହିଁ। ଯେମିତି ଏଇ ସାଧାରଣ ମୂର୍ଖମାନେ ସବୁ କହନ୍ତି ଗୀତା କିଏ ଗୋଟେ ମଣିଷଟା ଲେଖିଛି, ମୁଁ ଶିବା ସହିତ କିଏ ମଣିଷ ନା ଆଉ କିଏ ଏହା ଲୋକ ଯୁକ୍ତି କରନ୍ତି, ନାଇଁ 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 ଏ ପ୍ରାମାଣିକତା ପ୍ରଭାତ ଗୋବର ଉଦାହରଣ ଦେଲେ, ଶଙ୍ଖର ଉଦାହରଣ ଦେଇଛନ୍ତି। ଆଚ୍ଛା ଦଶମ ଦଶରେ ଦଶ ନମ୍ବର ପଏଣ୍ଟରେ ପ୍ରଭୁପାଦ ଯେଉଁ ଆମର ଭଗବତ ଗୀତାରେ ବହୁତ ବଡ଼ ଜିନିଷ ବହୁତ ଭଲ ଭାବରେ ବ୍ୟାଖ୍ୟା କରିଛନ୍ତି, ଏ ଭଗବତ ଗୀତାର ଯେଉଁ ପରମ୍ପରା ଜ୍ଞାନଟା ଏଇଟା ଗୋଟେ ସନାତନ ଧର୍ମ, ୟା ଉପରେ ବହୁତ ବଡ଼ ବ୍ୟାଖ୍ୟା ପ୍ରଭୁପାଦ ରଚନା କରିଛନ୍ତି। ଏଇଟା ସନାତନ ଧର୍ମ, ସନାତନ ଶବ୍ଦକୁ ପ୍ରଭୁପାଦ ବ୍ୟାଖ୍ୟା କରିଛନ୍ତି, ଏଟାକୁ କେହି ତିଆରି କରୁନାହାନ୍ତି। ସନାତନ ଅର୍ଥ କ'ଣ, ସନାତନ ଅର୍ଥଟା କ'ଣ, ଯେଉଁଟା ପାଷ୍ଟ ପ୍ରେଜେଣ୍ଟ ଆଉ ଫ୍ୟୁଚର ତିନିଟାକୁ କଣ୍ଟିନ୍ୟୁ କରେ ତାକୁ ସନାତନ କୁହାଯାଏ। କିନ୍ତୁ ଆତ୍ମାଟା ସନାତନ ନିତ୍ୟ, ସେଟା ଅନାଦି କାଳରୁ ଚାଲି ଆସୁଛି। ଏଇ ଯେଉଁ ଧର୍ମ ଗୀତାର ଯେଉଁ ସେଥିପାଇଁ ଏ ହେଉଛି ସନାତନ ଧର୍ମ, ଆଗ ପ୍ରତିପାଦିତ ଭଗବାନ ଭଗବାନ ନିଜେ ଗୀତାରେ ବି କହିଦେଇଛନ୍ତି, ଭଗବାନ ଚତୁର୍ଥ ଅଧ୍ୟାୟରେ ପ୍ରଥମେ କହିଲେ ନା ଇମାମ ବ୍ୟବସ୍ଥିତ ଯୁକ୍ତ ଯୋଗ ପ୍ରକ୍ତବାନ ଅହମ ଅବ୍ୟୟମ ବ୍ୟବସ୍ଥାନ ମନ ବିପ୍ରାହ ମନ ଇଖୁଆକୁ କବି ଅପ୍ରବିତ, ମୁଁ ଆକୁ ସୂର୍ଯ୍ୟଦେବଙ୍କୁ ଭଗବତ ଗୀତା କହିଥିଲି। ଅର୍ଜୁନ ସହିତ ଯୁକ୍ତି କଲେ ନା ସାଙ୍ଗେ ସାଙ୍ଗେ, କ'ଣ ଆପଣ ସୂର୍ଯ୍ୟଦେବଙ୍କୁ କହିଥିଲେ, ଅପରଭୂତ ଜନ୍ମ ପରଜନ୍ମ ବ୍ୟବସ୍ଥତେ କଥମ ଏତମ ବିଜାନିୟମ ତୁମ ଆଦ୍ୟ ପ୍ରକ୍ତବାଣୀ, ତ ସମସ୍ତଙ୍କୁ ସାଙ୍ଗେ ପଚାରିଦେଲେ ନା ମୁଁ ଏଇଟା ବିଶ୍ୱାସ କରୁନି, ଅପରଭୂତ ଜନ୍ମ ପରଜନ୍ମ ବ୍ୟବସ୍ଥତେ, ଆପଣଙ୍କ ଜନ୍ମ ତ ବର୍ତ୍ତମାନ, ସୂର୍ଯ୍ୟଦେବ ତ ବହୁତ ପୂର୍ବରୁ ଅଛନ୍ତି, କଥମ ଏତମ ବିଜାନିୟମ
ତୋଙ୍ଗାଦ୍ୟ ପ୍ରଭୁ ଏ ସନାତନ ଧର୍ମଟା, ଏଇଟା ସନାତନ ଧର୍ମ, ସେ ଗୀତାରେ ପ୍ରଭୁପାଦ ଯେତିକି ଇଣ୍ଟ୍ରୋଡକ୍ସନ ଲେଖିଛନ୍ତି ସବୁ ଗୀତାରେ ସାର ଜିନିଷ ଏଥିରେ ରଖିଦେଇଛନ୍ତି। ତୋଙ୍ଗାଦ୍ୟ ପ୍ରୋକ୍ତବାନିତ, ତୁମେ ପ୍ରଥମରେ ତାଙ୍କୁ କହିଥିଲେ ବୋଲି ମୁଁ କେମିତି ଜାଣିବି? ପ୍ରମାଣିତ ପ୍ରମାଣ କ'ଣ ଅଛି? ସାଙ୍ଗେ ସାଙ୍ଗେ ଭଗବାନ ତାର ଉତ୍ତର ଦେଲେ। ତାପରେ ସେ ଭଗବାନଙ୍କ କଥା ଆରମ୍ଭ କଲେ ନା, ତେଣୁ ଇ ସନାତନ ଶିକ୍ଷା ପ୍ରଭୁ ସନାତନ ଧର୍ମ ଉପରେ ବ୍ୟାଖ୍ୟା କରିଛନ୍ତି। ବୈଷ୍ଣବ ଧର୍ମ ଯେଉଁ ସନାତନ ଧର୍ମ, ଭାଗବତ ଧର୍ମ ଯେଉଁ ଭକ୍ତିର ଧର୍ମ ହେଉଛି, ଏ ସନାତନ ଧର୍ମ କ'ଣ ଏକ ତିଆରି କରୁନାହାନ୍ତି। ସେଥିପାଇଁ ଯେଉଁ ବୈଷ୍ଣବ ମତ, ଯେଉଁ ଗୀତା ଭାଗବତଙ୍କ ଆଧାରରେ ଯେଉଁ ଧର୍ମଟା ଆମର ପ୍ରଚଳିତ ହେଉଛି, ଏଇଟା ଏ ମତଟା ଯେ ଆଜି ବନ୍ଦ ହେଇଯିବ ତା ନାହିଁ, ନାଇଁ ସ୍ଥଗିତ କିଛି ଦିନ ପାଇଁ ଏମିତି ରହିଯାଏ, ଏହାର ପ୍ରଚାର ପ୍ରସାର ହେଇପାରେ ନା। କିନ୍ତୁ ଏଇ ମତଟା ଯେମିତି ପ୍ରଭୁପାଦ ଯେଉଁ ମତ ଆଜି ଆଣିକି ଆମକୁ ପ୍ରଚାର କଲେ, ଏଇଟା ବୈଷ୍ଣବ ମତ, ଏଇଟା ପ୍ରଚାର ସର୍ବସାଧାରଣ ଲୋକଙ୍କ ପାଖକୁ ଯାଉନଥିଲା, ସ୍ଥଗିତ ହୋଇ ରହିଯାଇଥିଲା, ଏହାର ପ୍ରଚାର ପ୍ରସାର ହେଇନଥିଲା। ବର୍ତ୍ତମାନ ଏ ଚାଲିଛି କି ଦିନ, ଯଦି 10,000 ବର୍ଷ ପର୍ଯ୍ୟନ୍ତ ପ୍ରଭୁପାଦଙ୍କ ମତ ରହିବ, ପ୍ରଭୁପାଦ କହିଦେଇଛି ଏ ଶିକ୍ଷାଟା ରହିବ, ଏଇଟା ସନାତନ ଜିନିଷଟା କେମିତି, ଭଗବାନ ସନାତନ, ଭଗବାନଙ୍କର ଗୀତା ଭାଗବତ ସନାତନ, ନାମ ସନାତନ, ସବୁ ସନାତନ ଜିନିଷ। ସେଇଟାକୁ ପ୍ରଭୁପାଦ ଏଇ ମତଟିକୁ ପ୍ରଭୁପାଦ ଇଣ୍ଟ୍ରୋଡକ୍ସନରେ ପ୍ରତିପାଦିତ କରିଛନ୍ତି। ଏବଂ ସବୁଠୁ ବଡ଼ ଜିନିଷ ପ୍ରଭୁପାଦ ଦେଇଛନ୍ତି ଗୀତାର, ଗୀତାରେ କେଉଁଠି ତୁମେ କେତେ ଗୀତାର ଭାଷ୍ୟକୁ ତୁମେ ଦେଖୋଜ, କେଉଁଠି ତୁମେ କେବେ ପାଇବନି, ଏଇଟା ପ୍ରଭୁପାଦ ଡାଇରେକ୍ଟ ଇଣ୍ଡିକେଟ୍ କରିଛନ୍ତି। ଆମେ ଯେଉଁ ଏ ଜଗତ ଛାଡ଼ିକି ଆମେ କେଉଁଠିକି ଯିବା, ଭଗବାନ କୃଷ୍ଣ ତେଲ ଗୀତାରେ କହିଲେ, ତାଙ୍କ ଜାଗା ନାଁଟା କହିଲେ, କ'ଣ କହିଥିଲେ, ନ ତତ୍ ଭାଷା ହେତେ ସୂର୍ଯ୍ୟ ନ ଶଶାଙ୍କ ନ ପାବକ ଯଦଗତ୍ୱାନ ନିବର୍ତ୍ତନ୍ତେ ତ ଧାମ ପରମାମ ମମ, ସେଠି ପରମାମ ମମ ଯଦଗତ୍ୱାନ, ସେ କେଉଁଟା ସେ ଜାଗା, ସେଟା ବୈକୁଣ୍ଠ କି ସ୍ୱର୍ଗ କି ଉପର ଲୋକ, ଆମେ ତାକୁ ବୁଝିଦେବୁ ଯେ ସେ ଭଗବାନ ବୈକୁଣ୍ଠ କଥା କହୁଛନ୍ତି ବା ଗୋଲୋକ ବୃନ୍ଦାବନ କଥା କହୁଛନ୍ତି। ପ୍ରପର ଡାଇରେକ୍ଟ ଆମର ଅନ୍ତିମ ଆଶ୍ରୟ ବା ଗନ୍ତବ୍ୟ ସ୍ଥଳ ହେଉଛନ୍ତି ଗୋଲୋକ ବୃନ୍ଦାବନ। ପ୍ରଭୁ ସ୍ପଷ୍ଟ ତାକୁ ରଚନା କରି ଆମେ କେଉଁଠିକି ଯିବା, ଆଉ ଯେମିତି ଭଗବାନ କହିଲେ ଅନ୍ତକାଳ ଚମା ବିବ ସ୍ମରଣ ମୁକ୍ତା କଳେବରମ, ଆମେ କଳେବର ଛାଡ଼ିଲେ କେଉଁଠିକି ଯିବା, ଯେଉଁଠି ଯେଉଁଠି ଭଗବାନ ମତ ଦେଇଛନ୍ତି, ସ୍ୱର ଛାଡ଼ିଲେ କେଉଁଠିକି ଯିବାକୁ ପଡ଼ିବ, ଗନ୍ତବ୍ୟ ସ୍ଥଳ କେଉଁଠି, ସେଠି ସବୁ ବୁଝିବାକୁ ପଡ଼ିବ କେଉଁଠି, ନା ଗୋଲୋକ ବୃନ୍ଦାବନ। ଇଏ ଯଥାଯଥ ରୂପ ଆମେ କୃଷ୍ଣଙ୍କୁ ଭଜନ କରୁଛେ ନା, ଆମ ଗୋଲୋକ ବୃନ୍ଦାବନ ଯିବାକୁ ପଡ଼ିବ, ଗନ୍ତବ୍ୟ ସ୍ଥଳକୁ ପୁରା ଇଣ୍ଡିକେଟ୍ କରିଦେଇଛନ୍ତି। ଏଇଟା ଏଇଟା ବଳଦେବୀ ଦର୍ଶନ ଆକୁ ପୁରା ସ୍ପଷ୍ଟ କହିବେ, ତାଙ୍କ ଟୀକାରେ କହିଦେବେ, ଚାରିଟା ଜିନିଷକୁ ପ୍ରତିବାଦ କରିବେ, ଏ ଗୀତା କହିବା ପୂର୍ବରୁ ଗୀତାକୁ ବନ୍ଦନା କରିବେ, ଗୀତାଙ୍କୁ ବନ୍ଦନା କରିକି ଚାରିଟା ଜିନିଷ କହିବେ। ବହୁତ ବଡ଼ ଟୀକା ଭିତରେ ତାଙ୍କର ଚାରିଟା ଜିନିଷକୁ ସେ କହିଛନ୍ତି। ଆମର ଗନ୍ତବ୍ୟ ସ୍ଥଳ ହେଲା ଗୋଲୋକ ବୃନ୍ଦାବନ। ତାପରେ ବାର ନମ୍ବରରେ ପ୍ରଭୁପାଦ ଏଇ ଜଗତ ଏ ଭୌତିକ ଏ ସବୁ ଗୀତାରେ ଏ ଯେଉଁ ପଏଣ୍ଟ ଗୁଡ଼ା ମୁଁ କହୁଥିଲି, ମୁଁ ଗୀତା ସହିତ ଲିଙ୍କ କରୁନି, ଯଦି ଗୀତା ସହିତ ଲିଙ୍କ କରା ବହୁତ ବଡ଼ ହେଇଯିବ, ତାକୁ ପରେ କେତେବେଳେ ଦେଖିବେ। ଏସବୁ ଗୀତାର ଶିକ୍ଷା ସବୁ ରହିଛନ୍ତି, ଯେମିତି ଯେ ପ୍ରଭୁପାଦ କେହି ଭାବିବା ଉଚିତ ଯେ ପ୍ରଭୁପାଦ ଏମିତି ରଚନା କରିଦେଇଛନ୍ତି ମନକୁ, ମାନେ ସବୁ ସବୁ ଶୋକ ସହିତ ଗୀତା ଲିଙ୍କ ରହିଛି। ତାପରେ ଭୌତିକ ଜଗତ କଥା, ଏ ଭୌତିକ ଜଗତର ସ୍ଥିତି କଥାକୁ ଭଲ ଭାବରେ ବ୍ୟାଖ୍ୟା କରିଛନ୍ତି। ଏ ଭୌତିକ ଜଗତ କ'ଣ, ଭଗବାନ ଯେମିତି ଗୀତାରେ କହିଲେ ନା, ଦୁଃଖାଳୟମ ଶାଶ୍ୱତମ, ପୁରା ବାରମ୍ବାର କହିଲେ, ଜାନ୍ତି ଦେବ ବ୍ରତା ଦେବାନ ପିତୃ ଜାନ୍ତି ପିତୃବ୍ରତା, ଯେତେ ସବୁ ବ୍ୟାଖ୍ୟା କଲେ ଆବ୍ରହ୍ମ ଭୁବନ ଆଲୋକ, ଏସବୁ ଲାଗିବ ଭୌତିକ ଜଗତରେ, ସବୁ ଭୌତିକ ଜଗତ ଭିତରେ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ, ଏ ଜ୍ଞାନର କଥା ସବୁ ଭଗବାନ କହୁଛନ୍ତି ନା, କିଏ ଜ୍ଞାନୀ ଲୋକ ଯେତେବେଳେ ବ୍ୟାଖ୍ୟା ସବୁ କରୁଛନ୍ତି, ଏସବୁ ଭୌତିକ ଜଗତରେ ଲାଗିବ ଗୀତାରେ। ଏଇ ଏଇ ମୁଖ୍ୟଟି 18 ନାଇଁ, ବହୁତ ଜିନିଷ ପ୍ରବାଦ ଲେଖିଛନ୍ତି ତା ଭିତରେ, ମୁଖ୍ୟ ଯେଉଁ 18 ବିଜେଡ଼ ଡେସ୍କ୍ରିପ୍ସନ୍, ଲାର୍ଜର ଡେସ୍କ୍ରିପ୍ସନ୍ ଗୁଡ଼ା ଅଛି, ଅଧିକା ବ୍ୟାଖ୍ୟା ପ୍ରବାଦ କରିଛନ୍ତି, ଏସବୁ ଗୀତାର ଶିକ୍ଷାଟା ପୁରା ରଖିଦେଇଛନ୍ତି। ଏ ଭୌତିକ ଜଗତ ଏଇଟା ହେଉଛି ଗୋଟେ ଦୁଃଖାଳ, ଏ ଜଗତକୁ ଆମକୁ ଛାଡ଼ିବାକୁ ପଡ଼ିବ, ଏବଂ ଛାଡ଼ିକି କେଉଁଠିକି ଯିବା, ପୂର୍ବରୁ କହିଦେଲେ କେଉଁଠିକି, ଗନ୍ତବ୍ୟ ସ୍ଥଳ ଗୋଲୋକ ବୃନ୍ଦାବନ। ଆମେ ଗୀତା ତାହା ହିଁ କହୁଛୁ, ମାମ ପେତ୍ୟ ପୁନର୍ଜନ୍ମ, ଭଗବାନ ଗୀତା କହିଦେଇଛନ୍ତି, ମାମ ପେତ୍ୟ ପୁନର୍ଜନ୍ମ ଦୁଃଖାଳୟମ ଶାଶ୍ୱତମ, ବାରମ୍ବାର ଏଇଟା କହିଦେଉଛୁ, ମୋତେ ନ ପାଇଲେ ତୁମେ ଏ ଦୁଃଖାଳୟକୁ ଆସିବ, ତୁମକୁ ପାଇବା ମାନେ କେଉଁଠିକି ଯିବା, ଜଣେ କହୁଛି କେଉଁଠି ଗୀତାରେ ଲେଖା ହେଇଛି ଗୋଲୋକ ବୃନ୍ଦାବନ, କେଉଁଠି ଲେଖା ହେଉଛି, ଯିଏ ପଚାରିବ ଯେ କେଉଁଠି ଲେଖା ହେଉଛି ଗୋଲୋକ ବୃନ୍ଦାବନ, ଆରେ ଭାଇ ଏଠି ଲେଖା ହେଇଛି ଗୋଲୋକ ବୃନ୍ଦାବନ, ଦେଖୁନାହିଁ, ମାମ ପେତ୍ୟମ ପୁନର୍ଜନ୍ମମ, ମାମ ପେତ୍ୟମ ମୋତେ ପ୍ରାପ୍ତ ହେଲେ, ତୁମକୁ ପ୍ରାପ୍ତ ହେଲେ ତାଙ୍କୁ କୁଆଡ଼େ ଯିବାକୁ ପଡ଼ିବ, ଗୋଲୋକ ବୃନ୍ଦାବନ, ସରି ବୁଦ୍ଧି ହେବାକୁ ପଡ଼ିବ ନା, ଗଧା ଭଳିଆ ବୁଦ୍ଧି ରଖିଲେ ତୁମେ ପେଟେ ଖାଇକି ଗଧ ଭଳିଆ ଯେମିତି ସବୁ ଗଧ ଲୋକ ସେ ବୁଦ୍ଧି ହେଲେ ଇଏ ହବନି, ସୂକ୍ଷ୍ମ ବୁଦ୍ଧିମାନ ହବାକୁ ପଡିବ। ଭଗବାନ ଭଜନ କଲେ ତୁମକୁ ସଦ୍ବୁଦ୍ଧି ଭଗବାନ ଦେବେ, ଗୁରୁଦେବ କୁହନ୍ତି। ତୁମେ ଠିକ୍ ସେ ଭଜନ କଲେ ଜାଣିପାରିବ କେଉଁଠି ଗୋଲୋକ ବୃନ୍ଦାବନ କଥା ଗୀତାରେ ଅଛି, ଏଇଠି ଅଛନ୍ତି, ସେଠି ଭଗବାନ ମାମ ମାମ ଶବ୍ଦ ଲଗାଉଛନ୍ତି। କଣ ନନ୍ତତ ଭାଷା ଏତେ ସୂର୍ଯ୍ୟ ନ ଶଶାଙ୍କର ପାବକ ଯଦଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମ ମମ, ସେଇ ପରମ ଧାମ ହଉଛି ମୋର। ସେଟା କେଉଁଟା, କେଉଁ ଧାମଟା ଆପଣଙ୍କର, ସେ ଧାମଟା କଣ, ସେଠି ଗୋଲୋକ ବୃନ୍ଦାବନ ବୁଝା ହବ। ଯଦି କିଏ ଭଣ ଡାଉଟ୍ କରିବ କେଉଁଟା ଭଗବାନ କହୁଛନ୍ତି, ନା ମାମ ଉପେତ୍ୟମ ମୋତେ ପାଇଲେ, ତାହେଲେ ତୁମକୁ ପାଇଲେ ତୁମ ଜାଗାଟା କୋଉଠି, ଗୋଲୋକ ବୃନ୍ଦାବନ। ଭୌତିକ ଜଗତର ଡେସ୍କ୍ରିପ୍ସନ୍ ପ୍ରବାଦ ଦେଲେ, ଗୋଲୋକ ବୃନ୍ଦାବନ କଥା କହିଲେ। ତାପରେ ଏଇଟା ହଉଛି ବହୁତ ବଡ଼ 13 ନମ୍ବର ପଏଣ୍ଟ, ବହୁତ ବଡ଼ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଯେତେ ଭାଷ୍ୟକାର ସମସ୍ତେ ରଚନା କରନ୍ତି, ଗୋଟିଏ ଜିନିଷ କେହି ଇମ୍ପୋର୍ଟାନ୍ସ ଦିଅନ୍ତିନି, କୃଷ୍ଣଙ୍କର ଶରୀର ଅଛି, ସେ ସ୍ୱରଟା ହଉଛି ସଚ୍ଚିଦାନନ୍ଦମୟ ସ୍ୱର। ସେମାନେ 2-3 ପ୍ରକାର ମତ ଦିଅନ୍ତି, କେହି କୃଷ୍ଣଙ୍କୁ ନିରାକାର, ଯେମିତି କୃଷ୍ଣଙ୍କ ଭିତରେ ପରମାତ୍ମା ଅଛନ୍ତି, ସେ କୃଷ୍ଣ ଶରୀର ଧରିକି ଆସିଥିଲେ, ଏଇଟା ମାୟା ଶରୀର, ଏଇଟା ମାୟା ଶରୀର, ପୁଣି ସେ ତାକୁ ଉଚ୍ଚରା ଶବର ମାରିଦେଲେ, ସେ ମାୟା ଶରୀର ଛାଡ଼ିକି ସେ ତାଙ୍କ ପରମାତ୍ମାଙ୍କ ସାଙ୍ଗରେ, ସେ ପରମାତ୍ମା ମିଶିଗଲେ ଆଉ। ଏଇ ମତଟାକୁ ଲୋକ, କାରଣ ଲୋକ କ'ଣ, ଲୋକ ନିଜେ ଶରୀର ଛାଡ଼ିବେ ନା, ସେ ଶରୀର ଛାଡ଼ିକି ଶୂନ୍ୟ ହବ ଆଉ କ'ଣ, ଶୂନ୍ୟ ଦେହି ସେ ଗାଆନ୍ତି ନା, ରୂପରେଖ ନାହିଁ ହେ ଶୂନ୍ୟ ଦେହି, ସେ ରୂପରେଖ ନାହିଁ, ସେ ଯେଉଁ ଗାଇଛନ୍ତି ତାଙ୍କର ନିର୍ବିଶେଷ ବ୍ରହ୍ମ, ତାଙ୍କର ତାଙ୍କ ଭାବରେ ସେ ଗାଇଛନ୍ତି, ଆସିବ ବହୁତ ବଡ଼, ସେ ତାଙ୍କ ବ୍ରହ୍ମବାଦୀ ତାଙ୍କର ରଚନା କରୁଛନ୍ତି, ଆସି ତାହେଲେ ତାହେଲେ ବ୍ରହ୍ମବାଦୀ ରୂପରେ ରଖୁଛନ୍ତି। ଇଏ କୋଉ, ଇଏ ଗୀତା ପଢ଼ିକି ବ୍ରହ୍ମବାଦୀ, ଇଏ ଗୀତା ପଢ଼ିକି ବ୍ରହ୍ମବାଦୀ, ଏଟା ତାର ଅପରାଧ। ବ୍ରହ୍ମବାଦୀ ହୁଅ ବ୍ରହ୍ମବାଦୀ ହୁଅ, ମାୟାବାଦୀ ହୁଅ ମାୟାବାଦୀ ହୁଅ, ଭକ୍ତିକି ଧରନି, ମାୟାବାଦୀ ହେଇଯାଅ ମାୟାବାଦୀ ହେଇଯାଅ, ତାର ଅହମ୍ ବ୍ରହ୍ମସ୍ମି କହିକି ମୁଁ ବ୍ରହ୍ମ ମୁଁ କହିକି ବାସ ତୁମେ ତୋର ଚଳ, ଆଉ ଗୀତାକୁ ପଢ଼ିବ ହରିନାମ କରିବ ପୁଣି କୃଷ୍ଣଙ୍କୁ ମାନିବନି, ଏଇଟା କେଉଁ କଥା ନାହିଁ। କେତେଜଣ ଅଛନ୍ତି, କେତେଜଣ ମ୍ୟାକ୍ସିମମ୍ ଭାଷ୍ୟକାର କୃଷ୍ଣଙ୍କର ସଚ୍ଚିଦାନନ୍ଦମୟ ଶରୀରକୁ ମାନନ୍ତି, ସେ କେବଳ ଯଦି ଠାକୁର ପୂଜା କରୁଛନ୍ତି ବିଗ୍ରହ ରଖିଛନ୍ତି, କିନ୍ତୁ ମୁଁ ତ ଜାଣିଦେଉଛି ସେ ବିଗ୍ରହଙ୍କର, ମୁଁ ତ ଜାଣି ଦେଖିକି ଜାଣିଲି ଆଉ। ଯେଉଁଟା ସବୁଠୁ ବଡ଼ ସଂସ୍ଥା, ଯେଉଁଟା ସବୁଠୁ ଗୀତା ଭାଗବତ ସବୁ ତାଙ୍କର ସବୁ, ମୁଁ ତାଙ୍କ ଭାଷ୍ୟ ଦେଲେ ପଢ଼େ ସବୁ ଦେଖେ, ଏଇଟା ସବୁ ତ ଟାଣି ଘୋଷାରେ ଆଣିକି ସେ ନିରାକାର ଉପରେ, ସେ ପରମାତ୍ମାଙ୍କ ଉପରେ ପକାଉଛନ୍ତି, ଇଏ ନିରାକାର ଶରୀରଟାକୁ ଗୋଟେ ମାନୁନାହାନ୍ତି। ଆଉ ବୋଲି ଆଶ୍ରମ ଦେଖିଲି, ମୋର ବହୁତ ବଡ଼ ଇଚ୍ଛା ଥିଲା, ମୁଁ ଦେଖିବା ସେ କ'ଣ କରୁଛନ୍ତି। ବିରାଟ ଆଶ୍ରମ, ଖାଇବା ପିଇବା ଦବା ପ୍ରବଚନ ଚାଲିଛି, ଠାକୁର ବସୁଛନ୍ତି ତଳେ, ଠାକୁରଙ୍କ ଯେଉଁ ମନ୍ଦିରଟା କରାହେଇଛି ସେ ପୁରା ତଳେ ମାନେ ଏଇ ଲେବୁଲରେ, ଆଉ ସେ ଯେଉଁ ବିଗ୍ରହ ମାର୍ବଲ ରେଟି ମାର୍ବଲ ବିଗ୍ରହ ରଖିଛନ୍ତି, ସେ ବିଗ୍ରହକୁ ଦେଖି ମୁଁ ଜାଣିଲେ ଠାକୁର କେତେ ଦୁଃଖରେ ଅଛନ୍ତି, କିଛି ନାହିଁ, ସେ ବସି ଚରଣାମ ଦେଉଛନ୍ତି ନା, କିଏ ସେଠିକି ଆସୁଛନ୍ତି, କେହି ବି ଭଗବାନଙ୍କୁ ଆଦର ନାହିଁ, କାରଣ ଯେହେତୁ ମୁଖ୍ୟ ଲୋକ ସେ ମାନୁନି ନା, ଯିଏ ଗୀତା କହୁଛନ୍ତି ଯେ ସବୁକିଛି କରୁଛନ୍ତି, ସେ ମାନୁନାହାନ୍ତି କୃଷ୍ଣଙ୍କ ଶରୀର ଅଛି ବୋଲି, ଯିଏ କୃଷ୍ଣଙ୍କ ଶରୀରକୁ ମାନୁନାହାନ୍ତି ସଚ୍ଚିଦାନନ୍ଦମୟ ଶରୀରକୁ, ସେ ବିଗ୍ରହ କେମିତି ପୂଜା କରିବେ, ସେ ବିଗ୍ରହ ଯେଉଁ ପୂଜା କରୁନି, ଏଇଟା ଲୌକିକ ରୀତିରେ ଖାଲି କର୍ମକାଣ୍ଡରେ କାର୍ଯ୍ୟସିଦ୍ଧି ପାଇଁ ବା ଶୋ ଏ ସିଦ୍ଧି ପାଇଁ, ଭଗବାନ ଅଲଗା ମନ୍ଦିରରେ ନାହାନ୍ତି। ମୋର ବିଚାର ସବୁବେଳେ ଏଇଟା, ମୁଁ କାହାକୁ କହୁନି ଯେ ମୁଁ କାହା ମତ ନେଇକି ମୁଁ କହୁନି, ମୋର ବିଚାର ଏଇଟା ମୁଁ ସବୁବେଳେ ରଖେ, କେହି ବି ଆମେ ଯଦି ନିଜେ ଗୋଟେ ବିଗ୍ରହ ଆଣିକି ପ୍ରତିଷ୍ଠା କରିଦେବା ଯେ ଭଗବାନ ସେଠି ରହିବେ ନାହିଁ, ଭଗବାନ ସେଠି ଭଗବାନ ସର୍ବତ୍ର ଅଛନ୍ତି, ସେମିତି ହୋଇପାରିବନି। ଜଣେ ଶୁଦ୍ଧ ଭକ୍ତ ବିଗ୍ରହଙ୍କୁ ପ୍ରତିଷ୍ଠା କରିବ, ଭଗବାନଙ୍କୁ ଆହ୍ୱାନ କରିବ, ଭଗବାନ ସେଠି ତାଙ୍କର ସମ୍ପୂର୍ଣ୍ଣ ରୂପ କୃପା କ'ଣ କରିବ, ପ୍ରକାଶିତ କରିବ। ଆଉ ଯିଏ ବିଗ୍ରହ ପ୍ରକାଶିତ କରିବ ସେଠି କାହିଁ ଭଗବାନ ରହିବେନି, ଜଣେ ଯୁକ୍ତି କରିବେ ନା, ଭଗବାନ ସର୍ବତ୍ର ଅଛନ୍ତି, ତୁମର ଯେଉଁ ଭାବ ତୁମ ଭାବ ହିସାବରେ ସେ ଭଗବାନ ତୁମକୁ, ଯେମିତି କର୍ମୀ ଲୋକମାନେ ଏ ବୃନ୍ଦାବନରେ ଯେତେ ଗେଷ୍ଟ ହାଉସ 90% ଗେଷ୍ଟ ହାଉସରେ ରାଧାକୃଷ୍ଣ ରଖିଛନ୍ତି, କାହିଁ ରଖିଛନ୍ତି, ସେ ଛୁଆଙ୍କୁ କିଛି ରଖିଦେବେ, କାରଣ ଟ୍ୟାକ୍ସ ପଡ଼ିବ, ଗେଷ୍ଟ ହାଉସ କରୁଛନ୍ତି ନା, ପୂଜା ଟ୍ୟାକ୍ସ ପଡ଼ିବ, ଗଭର୍ଣ୍ଣମେଣ୍ଟ ଟ୍ୟାକ୍ସ ପକେଇଦେବ, ଏଇଟା କ'ଣ ନାଟ ଆମେ ଠାକୁର ରଖିଛୁ, ସେଠି ଭଗବାନ ଅଛନ୍ତି, ମୁଁ ତ ମାନିବିନି ସେଇଟା ଭଗବାନ ଅଛନ୍ତି, ତୁମେ ବେପାର ପାଇଁ ଠାକୁର ରଖିଛ ଆଉ, ତେଣୁ ସେ ଠାକୁର କ'ଣ କରିବେ, ତୁମ ବେପାରରେ ସାହାଯ୍ୟ କରିବେ, ଭକ୍ତି ଦେବେନି, ସେଠି ଭକ୍ତି ମିଳିବନି, ଆଉ ଭଗବାନ ନାହାନ୍ତି କାହିଁକି ଭଗବାନ ରୂପଟା ରଖିଛ, ବିଗ୍ରହ ରଖିଛ, ରଖିଛ ତୁମେ ତୁମେ ତାଙ୍କୁ ଯଦି ମାନୁଛ ତାହେଲେ ସେ ତୁମକୁ ତୁମେ ଯେଉଁଥିପାଇଁ ରଖିଛ ସେ ତୁମକୁ ସେଇଟା ଦେବେ। ଏଇ ଯୋଉ ବସ ବସ ଆଗରେ ଆଉ ଦେଖିଛ ନା ନାଇଁ, ବସ ଆଗରେ କ'ଣ ଫଟୋ ଥାଏ? ତାରିଣୀଙ୍କର, ବାବା ଆଖଣ୍ଡମଣିଙ୍କର, କାହିଁ ଫଟୋ ରଖିଛନ୍ତି? ଗାଡ଼ିଟା ଧକ୍କା ନ ହଉ ସେଠି ଭକ୍ତିମାନ ରଖାହେଇଛି, ସେଠି ଭକ୍ତିମାନ ରଖାହେଇନି, ମୋ ଗାଡ଼ିଟାକୁ ମା ନେଇକି ଠିକସେ ପଚିଶ ନଡ଼ିଆ ଗୋଟେ ଦିଆ। ଏଇଟା ନା ସେ ତୁମେ ଯେଉଁଥିପାଇଁ ପୂଜା କର ତୁମକୁ ସେଇ ଫଟୋଟା ମିଳିବ ନା? ଆଉ ଭଗବାନଙ୍କର ଯୋଉ ପରିପ୍ରକାଶ, ଭଗବାନଙ୍କର ନାମ ରୂପ ଗୁଣ ଲୀଳା, ଭଗବାନ ଯିଏ ଶୁଦ୍ଧ ବୈଷ୍ଣବ ବା ବୈଷ୍ଣବ ପରମ୍ପରାରେ, ଆମର ଯେଉଁ ବୈଷ୍ଣବ ପରମ୍ପରାରେ ଯେଉଁ ଶୁଦ୍ଧ ଭକ୍ତମାନେ ଭଗବାନଙ୍କୁ ଆହ୍ୱାନ କରନ୍ତି ବା ଭକ୍ତମାନେ ପ୍ରାର୍ଥନା କରନ୍ତି, ଭଗବାନଙ୍କର ପ୍ରାର୍ଥନାରେ, ଶୁଦ୍ଧ ଭକ୍ତ ପ୍ରାର୍ଥନାରେ ଭଗବାନ ତାଙ୍କ ରୂପ ଗୁଣ ସବୁ ଶକ୍ତି ସବୁ ପ୍ରକାଶିତ କରନ୍ତି ନା ଏ ବିଗ୍ରହ। ଆଉ ବିଗ୍ରହ ଯେ ଅବମାନନା ଆମେ କରିବା କିନ୍ତୁ କେମିତି, ଭଗବାନ ତ ସର୍ବତ୍ର ଅଛନ୍ତି, ସବୁ ଜୀବ ହୃଦୟ ଭିତରେ ଅଛନ୍ତି, ଭଗବାନଙ୍କ ରୂପ କିଏ ବି ମନ୍ଦିର ଗୋଟେ ରଖିଲେ ହଁ ମନ୍ଦିର ଅଛନ୍ତି, କିନ୍ତୁ ସେ ମନ୍ଦିର ଶକ୍ତି ବା ସେଠି ବା ପୂଜା ଉଦ୍ଦେଶ୍ୟଟା ଅଲଗା, ସେ ପ୍ରତିଷ୍ଠା କରିବା ଯୋଗୁଁ ଯିଏ କରିଛି, ସେ ଭଗବାନ ଯୋଉ ଆହ୍ୱାନ କରିଛି, ସେ ଯେଉଁ ଉଦ୍ଦେଶ୍ୟରେ କରିଛି ତାକୁ ସେ ଫଳ ମିଳିବ, ଆଉ ସେଠି ଆଉ ଭକ୍ତି କେମିତି ମିଳିବ? ହବନି ସେ ବିଗ୍ରହ ଜୀବନ୍ୟାସ କରିଲେ ସେ ବିଗ୍ରହ ପୂଜ୍ୟ ହୁଏ, ଜୀବନ୍ୟାସ କରିବାକୁ ପଡ଼େ, ବୈଷ୍ଣବ ଶୁଦ୍ଧ ଭକ୍ତ ବୈଷ୍ଣବ ଆବେଦନ କରିବ, ତାର ଭଗବାନଙ୍କର ଶକ୍ତି ପରିପ୍ରକାଶ। ଏଇ ଯୋଉ ଗୀତାରେ ମୁଖ୍ୟ ଜିନିଷ ହେଲା କୃଷ୍ଣଙ୍କର ବିଗ୍ରହକୁ ସେ ସବୁ ନିରାକାର ସବୁ ଟାଣିକି ନେଇ କୃଷ୍ଣ ନିରାକାର ବ୍ୟାଖ୍ୟା କରିବେ। ଭଗବାନଙ୍କର ସଚ୍ଚିଦାନନ୍ଦମୟ ଶରୀର ଅଛି, ସଚ୍ଚିଦାନନ୍ଦ ଶରୀର, ମଣିଷ ମଣିଷର ଯେମିତି ଶରୀରଟା କ'ଣ ପଞ୍ଚଭୂତ ଶରୀରଟା ମିଳିଯିବ, ଭଗବାନଙ୍କର ସେମିତି ଶରୀର ନୁହେଁ। ଭଗବାନଙ୍କର ନଖ ପରମାତ୍ମା, କାନଟା ପରମାତ୍ମା, ସବୁ ହେଉଛି ପରମାତ୍ମା, ସେ ତ ପରମାତ୍ମା ସବୁ, ସେ ତ ନିଜେ ପରମାତ୍ମା। ଆଉ ଆମର କ'ଣ, ଆମ ଆଖିଟା ଆଖୋଛ ଆଖିଟାକୁ, ତୁମେ ଆଖିଟାକୁ ଆତ୍ମା କହିପାରିବ? ଆଖିଟାକୁ ଆତ୍ମା କହିପାରିବ ନା, ଆଖିଟାକୁ କାଢ଼ିକି ଫୋପାଡ଼ି ଦିଅ ତୁମେ ବଞ୍ଚିବ, କେଉଁଟା ପରମାତ୍ମା ନୁହେଁ। କେବଳ ଆମ ଶରୀରରେ କେଶାଗ୍ର ଶତଭାଗ ଶତଧା କଳ୍ପିତ ସିଏ ଯା ଦଶ ହଜାର ଭାଗରୁ ଭାଗ୍ୟେ, ସେତିକି ହେଉଛି ଆତ୍ମା, ଆଉ ସବୁ ଜଡ଼, ସେତିକି ଚିନ୍ମୟ, ଆଉ ସବୁ ଜଡ଼। ଭଗବାନଙ୍କର ଜଡ଼ତା କିଛି ନାହିଁ, ହେୟାଂଶ ରହିତମ କିଛି ହେବ ନାହିଁ, ପୁରା ପରମାତ୍ମା ସବୁ, ତାଙ୍କ କେଶ ଶିଖା ସବୁ, ସେ ତ ନିଜେ ପରମାତ୍ମାଙ୍କର, ତାଙ୍କୁ ଆଉ କ'ଣ କହିବ କିଛି। ସୁନାର ଗୋଟେ ଆମେ ଠାକୁର ତିଆରି କରିବା, ସୁନାରେ ଗୋଟେ ବିଗ୍ରହ, ସୁବର୍ଣ୍ଣରେ ବିଗ୍ରହ, ସେଠି ଚକ୍ଷୁ ହବ, ନାସିକା ହବ, ଯାହା ହବ, ସେଟା କ'ଣ ହବ? ସବୁ ସ୍ୱର୍ଣ୍ଣ, ସବୁ ସ୍ୱର୍ଣ୍ଣ। ସେଭଳି ଭଗବାନଙ୍କର ସଚ୍ଚିଦାନନ୍ଦମୟ ଶରୀର, ଏଇଟା ମୁଖ୍ୟ ଗୀତାରେ। ଯଦି ଏଇଟାକୁ ନ ସ୍ଥାପିତ ନ କରିପାରିଲ ତାହେଲେ କେତେଟା ଜିନିଷ କଟିଯିବ, ଯୋଉଠି ଭଗବାନ ମାମ 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 କହିଛନ୍ତି, ଭଗବାନ ଯଦି ଜଡ଼ ହେବେ ତାହେଲେ ତାଙ୍କ ପାଖକୁ ଯିବ କେମିତି, ତାଙ୍କର ଯଦି ମୃତ୍ୟୁ ହେଉଥିବ ତାଙ୍କ ପାଖକୁ ଯିବ କେମିତି? ଆଉ ଯଦି ଭଗବାନଙ୍କ ସହ ଜଡ଼ ହେଇଥାନ୍ତା ତାହେଲେ ଭଗବାନ କେମିତି କହିଲେ, ଯଦି ତନ ନିବର୍ତ୍ତନ୍ତେ ଧାମ ପରମ ଭାବ, କେତେବାର ଭଗବାନ ନିତ୍ୟ ଅବ୍ୟକ୍ତ ଏ ଶବ୍ଦ ଲଗେଇଛନ୍ତି। ଆଉ ଭଗବାନ ନିତ୍ୟ ବୋଲି ନିଜେ କହିଦେଲେ, ଅର୍ଜୁନକୁ ଏଇ ଯୁକ୍ତି କରିଦେଲେ, ଅଜୋ ପିସନ୍ ଅବ୍ୟାତ୍ମା ଭୂତାନାମ ଈଶ୍ୱର ପିସନ୍ ପ୍ରକୃତି ସ୍ୱାମଧିଷ୍ଠାୟ ସମ୍ଭବ ଆମି ଆତ୍ମ ମାୟା। ମୁଁ ଅଜ, ଅଜ ମାନେ କ'ଣ, ଜନ୍ମ ନାହିଁ କ'ଣ, ଅଜ ଅର୍ଥ ଜନ୍ମ ନାହିଁ, ଜନ୍ମ ମୃତ୍ୟୁ ରହିତମ, ଜନ୍ମ ନାହିଁ କି ମୃତ୍ୟୁ ନାହିଁ, ଦୁଇଟା ଜିନିଷ ନାହିଁ, ହେଉ ଅଜ। କାରଣ ଜନ୍ମ ଅଛି ମାନେ ମୃତ୍ୟୁ ଆସିବ, ମୃତ୍ୟୁ ଅଛି ମାନେ ଜନ୍ମ ହଉ, ଅଜ ମାନେ ଜନ୍ମ ମୃତ୍ୟୁ ରହିତମ, ତାଙ୍କର କିଛି ନାହିଁ, ନିତ୍ୟ, ଅଜୋ ନିତ୍ୟ ଶାଶ୍ୱତ, ଭଗବାନ ଗୀତ ଆତ୍ମାରେ ଲଗେଇଲେ ନା, ଅଜୋ ନିତ୍ୟ ଶାଶ୍ୱତ ଅୟମ, ପୁରାଣ ଏମିତି ଅଛି ନା, ସେ ଅଜ ନିତ୍ୟ କେତେ ସୁନ୍ଦର ଚକ୍ରବା ଟୀକା କରିବେ, କେବେ କେବେ ଆତ୍ମା ଆସିଛନ୍ତି, ପୁରାଣ ଅନାଦି କାଳରୁ ଅଛନ୍ତି, ସେ କହିବେ। ଭଗବାନଙ୍କର ଯେଉଁମାନେ ଯେଉଁଠି ଭଗବାନ କୃଷ୍ଣଙ୍କୁ ଭଗବାନ ବୋଲି ମନାଯାଉନି, ଯେଉଁଠି କୃଷ୍ଣଙ୍କୁ ଭଗବାନଙ୍କର ସଚ୍ଚିଦାନନ୍ଦମୟ, ଭଗବାନଙ୍କ ରୂପ ହେଉଛି, କୃଷ୍ଣଙ୍କ ରୂପ ହେଉଛି ସଚ୍ଚିଦାନନ୍ଦମୟ, ଏଇଟା ମନାଯାଉନି, ସେଠି ବିଗ୍ରହ ପ୍ରତିଷ୍ଠା ବା ବିଗ୍ରହ ପୂଜା ସେବା କଲେ ସେଠି କ'ଣ ଫଳ ମିଳିବ? ତାଙ୍କୁ ସେ ତ ଭାବୁଛନ୍ତି ଜଡ଼ ସ୍ୱର, ଜଡ଼ ସ୍ୱରଟାକୁ ଭଗବାନ କୃଷ୍ଣ ଯଦି ଜଡ଼ ସ୍ୱର ତାଙ୍କୁ ସେ ବିଗ୍ରହଙ୍କୁ ରଖି ପୂଜା କଲେ ତୁମେ କ'ଣ କ'ଣ ଫଳ ପାଇବ? ଭାରତବର୍ଷରେ ରାଧାକୃଷ୍ଣଙ୍କ ମନ୍ଦିର ଥିଲା, ଲୋକ ଗୀତା ପଢୁଥିଲେ, ଆଉ କଣ ଜାଣିଥିଲେ କୃଷ୍ଣ, କୃଷ୍ଣ ଦ୍ୱାରା ସହର ମାରିଦେଇଛନ୍ତି। ଏଇଠି ଦେଖୁନ ଆମ ଓଡ଼ିଶାରେ ମତେ ଦେଖୁନ, ଆଉ ଓଡ଼ିଶାରେ କଣ କଣ କହିବେ, ସେ ଜରାସଗର ପୋଡ଼ିଲା, ଯୋଉଟା ପୋଡ଼ି ନହେଲା ଫୋପାଡ଼ି ଦେଲା ଅର୍ଜୁନ, ସେଇଠି ରହି ଜଗନ୍ନାଥ ହେଇଛନ୍ତି ନା, ଆଉ ସେ କଣ କେବେ ମାନିବେ, ସେଇଆ ପଡ଼ିଛନ୍ତି ନା କୋଉଠି, ତାଙ୍କର କହିବେ ସିଏ, ଆଉ ସେଇଟା ଯଦି କହିବେ ଗୀତା, ଗୀତା ଯେ କିଏ କହିଛନ୍ତି ତାହେଲେ ଗୀତା ପଢ଼ା ବନ୍ଦ କର, ଯଦି ତୁମେ ସେଇ ମତଟାକୁ ନଉଛ ତାହେଲେ ଗୀତା ପଢ଼ାଉନି, ଆଉ ଗୀତାଟାକୁ କାଟିଦିଅ, ଧର୍ମଟାକୁ ଖିଚୁଡ଼ି କରିଦେଇଛନ୍ତି ନା, ଆଉ ଖିଚୁଡ଼ିରେ କଣ 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 ପଡ଼େ, ଆଳୁ କଖାରୁ ଆଉ ସେ ଯୋଉ ମୁଗ ଡାଲି ସବୁ ପକେଇଦେବ, ସବୁ ଘାଣ୍ଟିଦେବ, ଘାଣ୍ଟିଦେଲା ପରେ ତାର କାସ କେଉଁ ସ୍ୱାଦଟା ରହିବ, ଖିଚୁଡ଼ିରେ ଆଳୁର ସ୍ୱାଦ ଅଛି ନା ଚାଉଳର ସ୍ୱାଦ ଅଛି ନା ଡାଲିର ସ୍ୱାଦ ଅଛି ନା କୋବିର ସ୍ୱାଦ ଅଛି, କୋଉଥିରେ କାହାର ସ୍ୱାଦ ଅଛି, କୁହ କାହାର ସ୍ୱତନ୍ତ୍ର ସ୍ୱାଦ ଅଛି, କିଛି ଅଛି କିଛି ନାହିଁ, କଣ ସେଟା ତା ନା ବା ଖିଚୁଡ଼ି, ଖିଚୁଡ଼ି ବର୍ତ୍ତମାନ ଧର୍ମଟାକୁ କଣ ଖିଚୁଡ଼ି କରାହେଇଛି, ଧର୍ମଟା ଏ ଯୋଉ ଧର୍ମର ମତ ଗୁଡାକୁ ବୈଷ୍ଣବ ମତ ଛଡ଼ା ସବୁ ସବୁ ଖିଚୁଡ଼ି ହେଇଯିବ, ଆଉ ଯଦି ତୁମେ ମାନୁଛ କୃଷ୍ଣଙ୍କୁ ଏମିତି ପୋଡ଼ି ଦିଆହେଲା ମାରି ଦିଆହେଲା ଆଉ ସେ ପୋଡ଼ି ପାରିଲେନି ଏମିତି ହେଲା ଜରାସର ମାରିଦେଲେ ତାପରେ ସେ ଜଗନ୍ନାଥ, ତାହେଲେ ଗୀତା ପଢ଼ନି, ଗୀତା ମତକୁ ପୁଣି କାହିଁକି କହୁଛୁ, ଭାଗବତ କାହିଁକି କହୁଛୁ, ଯଦି ଗୀତା ମତ କହୁ ତାହେଲେ ଗୀତାକୁ ବୁଝ, ତେଣୁ ଏଇ ଇଏ ସବୁ ମାୟାବାଦୀ ମାନଙ୍କର କାମ, ବ୍ରହ୍ମବାଦୀ ମାନଙ୍କର, ବ୍ରହ୍ମବାଦୀ ମାନେ ତ ଏମିତି ନୁହନ୍ତି ଆଜିକାଲି, ତ ଏସବୁ କାହାକୁ କିଛି କହିହବନି, କାହା କିଏ କଣ କହୁଛି କାହାର କୋଉ ମତ ହିସାବ ଧରିବି ହବନି, ସେ ଭଗବାନଙ୍କ ରୂପକୁ ମାନନ୍ତିନି ପ୍ରଭୁପତ, ତାପରେ ବହୁତ ଷ୍ଟ୍ରିକ୍ଟଲି ତାପରେ ଓପିନିଅନ୍ ଦେଇଛନ୍ତି, ନାଇଁ 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 କୃଷ୍ଣଙ୍କ ରୂପ ସଚ୍ଚିଦାନନ୍ଦମୟ ରୂପ, ସେ ଅଜ, ଗୀତାରେ ମୁଖ୍ୟ ଜିନିଷ ଏଇଟା, ଗୀତା ପାଠ କରି ଗୀତା ପ୍ରବଚନ କରିକି କୃଷ୍ଣ ଭଗବାନ ଆଦି ମଧ୍ୟ ଅନ୍ତ ଜୀବନର ଜୀବର ସବୁ ଅବସ୍ଥାରେ ସେ ରୁହନ୍ତି ଏବଂ ସେ ସବୁବେଳେ ଅଛନ୍ତି, ତାଙ୍କର କେତେବେଳେ ଅଜସ୍ୟ ମାନେ ତାଙ୍କର ମୃତ୍ୟୁ ନାହିଁ କି ଜନ୍ମ ନାହିଁ, ଏଇଟାକୁ ତୁମକୁ ପ୍ରତିବାଦ କରିବାକୁ ପଡିବ, ନହେଲେ ତୁମର ଗୀତାରେ ଯେତେ ପ୍ରକାର ଜିନିଷ ତୁମେ ଟିଚିଂ ଥିଲା ସେଇଟା ୟୁସଲେସ୍ ବେକାର, କୃଷ୍ଣ ଭଗବାନ ଆଉ ସେ ସଚିଦାନନ୍ଦମୟ ଆଉ ସିଏ ନିତ୍ୟ, ୟାପରେ ପ୍ରଭୁପାଦ ବହୁତ ଷ୍ଟ୍ରିକ୍ଟଲି ଓପିନିଅନ୍ ଦିଅନ୍ତି। ତାପରେ ଚଉଦ ପଏଣ୍ଟରେ ପ୍ରଭୁପାଦ ଜୀ ଇଏ ବଳଦେବ ଦେବସେନଙ୍କର ଟିକାର ବାଣୀକି ପ୍ରଭୁପାଦ ବହୁତ ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି, ଯୋଉ ପରା ଆଉ ଅପରାଶକ୍ତି ଏଇଟାକୁ କେତେ ଭାବରେ ବ୍ୟାଖ୍ୟା କରିଛନ୍ତି, ପରାଶକ୍ତି କ'ଣ ଅପରାଶକ୍ତି କ'ଣ, ଯୋଉଟା ଉଚ୍ଚ ଶକ୍ତି ନିଚ, ଯୋଉଟାକୁ ଆମେ ବହିରଙ୍ଗା ଶକ୍ତି ଅନ୍ତରଙ୍ଗା ଶକ୍ତି, କାରଣ ଇ ଗୀତା ସହିତ ଲିଙ୍କ ରହିଛି, କେଉଁଠି ଭଗବାନ ଗୀତାରେ ଅନ୍ତରଙ୍ଗା ଶକ୍ତି କଥା କହିଛନ୍ତି, କେଉଁ କେଉଁ ଶ୍ଳୋକର କେତେ ହିଣ୍ଟସ ଅଛି, ଗୋଟେ ମଣିଷ କହିଲେ ମୁଁ କାହିଁକି ବୁଝିପାରିବିନି, ମୁଁ କାହିଁକି କୃଷ୍ଣଙ୍କୁ ଦେଖିପାରିବିନି, ମୋତେ ଭଗବାନ ଦେଖିପାରିବ, ଗୋଟେ ଲୋକ ଯୁକ୍ତି କରିବ ନା, ମୋର ଆଖି ଅଛି ମୋର ବୁଦ୍ଧି ମୁଁ କାହିଁକି ଦେଖିପାରିବିନି, ମୁଁ କାହିଁ ଜାଣିପାରିବିନି, ଅନ୍ତରଙ୍ଗା ଶକ୍ତି ବହିରଙ୍ଗା ଯୋଉ ପରା ଅପରା ଶକ୍ତି କଥା ଯୋଉ ଭଗବାନ କହିଛନ୍ତି ଗୀତାରେ, ଭଗବାନ ଅର୍ଜୁନଙ୍କୁ ଡାଇରେକ୍ଟ କହିଦେଲେ ନା, ଅର୍ଜୁନଙ୍କୁ ବିଶ୍ୱରୂପ ଦେଖିବା ପୂର୍ବରୁ କ'ଣ କହିଦେଲେ, ତୁମେ ମୋତେ ଦେଖିପାରିବନି, ଦିବ୍ୟ ଦଦାମିତେ ଚକ୍ଷୁ ପଶ୍ୟମେ ଯୋଗ ଐଶ୍ୱର୍ଯ୍ୟମ, ମୁଁ ଯୋଉ ମୁଁ ମୋର ମୋର ଯୋଗ ଐଶ୍ୱର୍ଯ୍ୟ ଯୋଉ ଦେଖିବା ପାଇଁ ହେଲେ ମୁଁ ତ ତୁମକୁ ଚକ୍ଷୁ ଦେବି, ଜଡ଼ 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 ଶକ୍ତି କି ସେଠି କିଛି କାର୍ଯ୍ୟ କରିବ ନାହିଁ, ହେଚିନୁମୟ ଜିନିଷ ଦରକାର। ଭଗବାନ ପରା ଅପରା ଶକ୍ତି କଥା ବି କହିଛନ୍ତି ଗୀତାର ନା, କେଉଁଠି ଆମର ଅବ୍ୟକ୍ତ ବ୍ୟକ୍ତା ଅବ୍ୟକ୍ତ ସେଥିରେ ବି କହିଛନ୍ତି, କେତେ ଜାଗାରେ କହିଛନ୍ତି ପରାଶକ୍ତି ଅପରାଶକ୍ତିର ବ୍ୟାଖ୍ୟା ପ୍ରଭୁପାଦ ଦେଇଛନ୍ତି। ଏବଂ ବିଷ୍ଣୁଙ୍କର ଯେଉଁ ଶକ୍ତି ରହିଛି ତାକୁ ଦେଇଛନ୍ତି। ଆଉ 15ରେ ଶାସ୍ତ୍ର, ଯେମିତି ଶାସ୍ତ୍ର ବେଦ ପୁରାଣ ଭାଗବତ ଗୀତା ମହାଭାରତର ତା ପ୍ରାମାଣିକତା, ତାପରେ ପ୍ରଭୁପାଦ ବହୁତ ଜୋର ଦେଇଛନ୍ତି ଲାଷ୍ଟ, ଏହାର ପ୍ରାମାଣିକତା, ସେଟା ବୈଜ୍ଞାନିକ ଦୃଷ୍ଟିକୋଣରୁ ପ୍ରାମାଣିକତା ଦେଇଥିଲେ, ଯେଉଁ ଶଙ୍ଖ ଗୋବର ଏଇ ଯେଉଁ ଶାସ୍ତ୍ରର ଯେଉଁ ପ୍ରାମାଣିକତା, କିଭଳି ଆଚାର୍ଯ୍ୟମାନେ ଆକୁ ସ୍ୱୀକାର କରିଛନ୍ତି, ଏ କିଭଳି ଅପୁରୁଷେୟ ବେଦ, କିଭଳି ଅପୁରୁଷେୟ, ଏହାର ପ୍ରାମାଣିକତା ଉପରେ ପ୍ରଭୁପାଦ ଶେଷ ଆଡ଼କୁ ବହୁତ ରଚନା କରିଛନ୍ତି। ଏବଂ ଲାଷ୍ଟ ଯେଉଁ ଦୁଇଟା ପଏଣ୍ଟ ରହିଛନ୍ତି ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ, 16-17 ଯେଉଁଟା ରହିଛନ୍ତି, ଦେଖିବେ ପ୍ରଭୁପାଦ ଲାଷ୍ଟ ଆଡ଼କୁ କେତେ ଜିନିଷ ଲେଖିଛନ୍ତି।
ଗୀତା ପଢ଼ିବା କୃଷ୍ଣଙ୍କ ଉପରେ ଲେଖି ସେସବୁ ଗୀତା ପଢ଼ିବାର ତାତ୍ପର୍ଯ୍ୟ କୃଷ୍ଣଙ୍କୁ ଆମେ ଭଲ ପାଇବା। କୃଷ୍ଣଙ୍କୁ ଯଦି ଆମେ ଭଲ ନ ପାଇପାରିଲେ ପ୍ରଭୁପାଦ ଲାଷ୍ଟ ଆଡ଼କୁ ଗୀତାର ଇଣ୍ଟ୍ରୋଡକ୍ସନ ଦେଖିବେ ଭଗବାନଙ୍କୁ ଭଲ ପାଇବାକୁ ପଡ଼ିବ। ପୂର୍ଣ୍ଣ ସମ୍ବନ୍ଧ ଯୋଉଟା ଭଗବାନଙ୍କର, ଯେମିତି ଆମର ସମ୍ବନ୍ଧ ରହିଛି ସ୍ତ୍ରୀ ପୁତ୍ର କନ୍ୟା ପ୍ରତି ଯେଭଳି ଗୋଟେ ଶାରୀରିକ ସମ୍ବନ୍ଧ ରହୁଛି, ତାଙ୍କ ପ୍ରତି ପ୍ରୀତି ରହୁଛି, ଭଗବାନଙ୍କ ପ୍ରତି ସେଭଳି ପ୍ରୀତି, ପ୍ରୀତିପୂର୍ଣ୍ଣ ସମ୍ବନ୍ଧ, ଭଗବାନଙ୍କୁ ଭଲ ପାଇବା, ଏଇଭଳି ଭାଷ୍ୟ ତୁମେ କେଉଁଠି ବି କୌଣସି ଗୀତାରେ ଲେଖାଯାଏନି। ଗୀତାରେ ତ ଶ୍ଳୋକର ତୁମେ ପାଇବନି କେଉଁଠି ଭଲ ପାଇବା ମୋତେ, ଗୀତାର ଅଛି ସେ କେଉଁଠି କେଉଁଠି ଭଗବାନ ଅର୍ଜୁନଙ୍କୁ କହୁଛନ୍ତି ଭଲ ପାଇବା କଥା, ହେଲେ ତାଙ୍କୁ ଦେଖାଯିବନି, ଜ୍ଞାନୀ କି ଯୋଗୀ କି ମାୟାବାଦୀ କି କର୍ମୀ କି ଏଗୁଡ଼ା ସବୁ ଦେଖାଯିବନି। ଭଗବାନ ବାରମ୍ବାର ଅର୍ଜୁନଙ୍କୁ କେତେ ଜାଗାରେ କହିଛନ୍ତି ସଖ ସିମେ ପ୍ରିୟ ପ୍ରିୟ ଚେତି, ତୁମେ ମୋର ସଖା, ତୁମେ ମୋର ଅତି ପ୍ରିୟ, ସେଥିପାଇଁ ମୁଁ ତୁମକୁ ଉତ୍ତମ ଜ୍ଞାନ ଦଉଛି। ଭଗବାନ ଭଲ ପାଇବାକୁ ପଡ଼ିବ। ଶାସ୍ତ୍ର ସାଧୁ ହରି ଗୁରୁ ବୈଷ୍ଣବଙ୍କର ଶକ୍ତିଟା କେବଳ ଭଲ ପାଇବା ଉପରେ ନିର୍ଭର କରେ, ଏଇଟା ଜ୍ଞାନ ଉପରେ ନୁହେଁ। ସେଥିପାଇଁ ଫେଲ ବହୁତ ବହୁତ ଦିନ ସାଧନ କଲା ପରେ ଲୋକ ଫେଲ ହେଇଯାଉଛି। ତୁମେ କେମିତି ଷ୍ଟ୍ରିକ୍ଟ ସାଧନା କରିବ, କେତେ ଷ୍ଟ୍ରିକ୍ଟ ତୁମେ ସାଧନା କର, ତୁମେ ସାଧନା କଲେ ଡିସିପ୍ଲିନ୍ ହବ, ଶୃଙ୍ଖଳା ସ୍ତରକୁ ଆସିବ, ତାପରେ ତୁମେ ସାଧନା ବହୁତ କରିବ ତୁମେ ଡିସିପ୍ଲିନ୍ ହେଇଯିବ। କିନ୍ତୁ ସ୍ପିରିଚୁଆଲ ବା ଆଧ୍ୟାତ୍ମିକ ଜଗତରେ ପ୍ରବେଶ କରିବା ପାଇଁ ଏଇ ଯୋଉ ତିନି ଜିନିଷ ରହିଲା, ହରି ଗୁରୁ ଆଉ ବୈଷ୍ଣବ, ବୈଷ୍ଣବମାନଙ୍କୁ ଗୁରୁଙ୍କୁ ହରିଙ୍କୁ ଶାସ୍ତ୍ରଙ୍କୁ ତାଙ୍କୁ ଭଲ ପାଇବ। ଭଲ ନ ପାଇଲେ ତୁମେ ସେମାନେ କେବେ ହେଲେ ତାଙ୍କ ଶକ୍ତି ପ୍ରକାଶ କରିବେ। ତୁମେ ଗୋଟେ ମଣିଷ ଭଲ ନ ପାଇଲେ ତୁମ ପୁଅ ତୁମକୁ ବାବୁଲେ ଭଲ ପାଇବନି, ତୁମେ ତୁମ ବ୍ୟାଙ୍କ ଆକାଉଣ୍ଟ କଥା କହିବ, ଦରମା କଥା କହିବ, ଆଉ ଭଲ ପାଉନି ନିଜ ଜନ୍ମ କରିବା ଛୁଆ ବି ତୁମକୁ ଅନେଇବନି, ଆଉ ମୋତେ ଭଲ ପାଉନି ତା କ'ଣ। ଆଉ ଭଗବାନ ସେ ପୂର୍ବ ସେଠି ଭଲ ପାଇବା କଥା ରଚନା କରିଛି, ଆଉ ଶାସ୍ତ୍ରକୁ ଭଲ ପାଇବାକୁ ପଡ଼ିବ। ସେ ଆମର ସ୍ୱୟଂ ମହାରାଜ ଚାଲିଗଲେଣି ବା ସିଏ କୁହନ୍ତି ସବୁବେଳେ ଏ ତିନି ଜଣଙ୍କୁ ସବୁବେଳେ ବକ୍ଷର ରଖିଥିବ, ଯୁବତୀ ଯୁବତୀ ଆଉ ଗୋଟେ କାହାକୁ କାହାକୁ କୁହନ୍ତି, ଆକୁ ରାଜା ବସନ୍ନ ହୁଅନ୍ତି, ରାଜା ଯୁବତୀ ଆଉ ଗୋଟେ କାହାକୁ କୁହନ୍ତି, ତିନି ଜଣଙ୍କୁ ସବୁବେଳେ ସବୁବେଳେ ବକ୍ଷର ରଖିଥିବ ଶାସ୍ତ୍ର ତା ଭିତରେ। ହଁ ଏଇ ଶାସ୍ତ୍ର କ'ଣ କ'ଣ କହିଲି, ରାଜା ଆଉ କ'ଣ କହିଲି, ଯୁବତୀ ଶାସ୍ତ୍ର, ଏ ନୀତିକାରମାନଙ୍କର ଗୋଟେ ପଦକୁ ସେ ଗାଆନ୍ତି, ଓଡ଼ିଆ ପଦରେ ସେ ଗାଆନ୍ତି। ତାଙ୍କୁ ଯଦି ଭଲ ନ ପାଇବ ସେ କେବେ ବସ ହେବେନି, ରାଜାଙ୍କୁ ସବୁବେଳେ ତାଙ୍କୁ ଭଲ ପାଇକି ସବୁବେଳେ ଦେଖୁ, ରାଜାଙ୍କ ପାଖରେ ଦୁଇ ଚାରିଟା ଥିବ ଦେଖୁଛୁ, ଆଜ୍ଞା ମହାରାଜ ଆପଣ ଆସିଲେ ଆସିଲେ କ'ଣ ମହାରାଜାଙ୍କର ଜୟ ହଉ, ଆସନ୍ତୁ ଦେଖୁନ ଜୟ ଧୁନି ପଡ଼ୁଥିବ, ହେ ନବ କୋଟି କଣା କର୍ଣ୍ଣାଟକ କ'ଣ କଳରେଶ୍ୱର ଇଏ ସେର ସିଏ ସ୍ୱର ଈଶ୍ୱର, ତାଙ୍କୁ ଈଶ୍ୱର ପୁରା କୁହା ହେଇକି ତାଙ୍କୁ ବସେ, ଆଜ୍ଞା ବସନ୍ତୁ କେତେକ୍ଷଣ କେମିତିଆ ବସିବା ପାଇଁ ତାଙ୍କୁ କୁହା ହବ, ଉଠିବା ପାଇଁ କୁହା ହବ, ସବୁବେଳେ ଆଗରେ ଯିବେ ଖଡ଼ଗ ଯିବେ ସାବଧାନ, ଦେଖୁନା ସେ ଦୀପ ହେବ ମହାଭାରତ ଦୀପ ହେବ ଜଳୁଥିବ ଠିଆ ହେଇଥିବେ, ଟିକେ ନହେଲେ ରାଜା ବସିବେ, ଆଉ ତାଙ୍କୁ ସବୁବେଳେ ଭଲ ପାଇବାକୁ ପଡ଼ିବ, ପକ୍ଷରେ ରଖିବ। ଆଉ ଯୁବତୀ ସ୍ତ୍ରୀ ସବୁବେଳେ କ'ଣ ସବୁବେଳେ ସେ ଯାହା କରୁ ସବୁବେଳେ ସେ ସିଙ୍ଗାର ନାକିଟେ ହଉ କି ଯାହା ବି ହଉ ତାକୁ ସବୁବେଳେ ଟେକୁଥିବ, କ'ଣ କହିବ ତାର ସବୁ ଭଲ, ଯାହା କରୁଛୁ ଭଲ, ଯୋଉଦିନ ଖରାପ କହିଲ ଭଲ ସେଦିନ, ଭଲ ପାଇଲେ ତାକୁ ସିଏ ତୁମର ବସ ହେଇକି ରହିବ। ଆଉ ଶାସ୍ତ୍ର ସିଏ ତ ମେଟେରିଆଲ ଜିନିଷ, ଏଇଟା ସ୍ପିରିଚୁଆଲ ଜିନିଷ, ଶାସ୍ତ୍ର ଭଗବାନ ତାଙ୍କୁ ଯେତେ ଭଲ ପାଇପାରିବ, ଭଲ ନ ପାଇଲେ ଭଗବାନ ଶାସ୍ତ୍ର ଗୁରୁ ବୈଷ୍ଣବ ଏ ଶକ୍ତିଟା ଆସିବନି, ସେଥିରେ ତ ଡିଫିଟ୍ ହେଇଯିବ। ତୁମେ ପ୍ରିନ୍ସିପଲ ଗୁଡ଼ା ଯେତେ ଫଲୋ କଲେ କ'ଣ ହବ, ତୁମର ଗୋଟେ ନେଚୁରାଲ ଆଫେକ୍ସନ ପ୍ରପର ସେଇଟାକୁ ଇମ୍ପୋର୍ଟାଣ୍ଟ ଦେଇଛନ୍ତି, ଆଉ ଲାଷ୍ଟ ଆଡ଼କୁ ଯେତେବେଳେ କନକ୍ଲୁଜନ ଦେଇଛନ୍ତି, ଦୁଇଟା କନକ୍ଲୁଜନ ପଏଣ୍ଟ ଭାରି ବଡ଼ କନକ୍ଲୁଜନ ପଏଣ୍ଟ ଦେଇଛନ୍ତି, ତାଙ୍କର ସବୁ ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡ଼ା ଏଥିରେ ମୁଖ୍ୟ ଜିନିଷ ଚାରି ପାଞ୍ଚଟି ପଏଣ୍ଟ ରହୁଛି। ଗୋଟେ ଜିନିଷ ରହିଲା ଭଗବାନଙ୍କୁ ପ୍ରତିପାଦିତ କରିବା ଗୀତାରେ, ଗୀତା ପଢ଼ିକି ଭଗବାନଙ୍କର ଭକ୍ତ ହେବା, ଆଉ ଭଗବାନଙ୍କର ସ୍ୱରୂପ ସଜ୍ଜାନନ୍ଦମୟରେ, ଆଉ ଇଏ ଶାସ୍ତ୍ରର ପ୍ରାମାଣିକତା, ଆଉ କୃଷ୍ଣଙ୍କୁ ଭଲ ପାଇବା, ଏବଂ ଆଉ ଗୋଟେ ପଏଣ୍ଟ ଲାଷ୍ଟକୁ କହିଲେ ଗୀତାର ଅର୍ଥ ହେଉଛି ଭକ୍ତି ଯୋଗ, ଗୀତା ପଢ଼ିବା ଏଣେ ଯୋଗ 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 କରିବେ କ'ଣ କିରେ, ତୁମର ସେ ସବୁ ଗୀତା ପଢ଼ନ୍ତି ତୁମର ସେ ସଂସ୍ଥାରେ ଆଗରୁ, ହଁ ଗୀତା ପଢ଼ିବେ, ଗୀତା ପଢ଼ି କହିବେ ଆମେ ଖିଚୁଡ଼ି ବାଣ୍ଟିବୁ, କିଏ ମରିଗଲା କ'ଣ କଲା ଦାନ କରିବୁ, ଦରିଦ୍ର ନାରାୟଣ ସେବା କରିବୁ, ଭକ୍ତି କରିବେନି, ଭକ୍ତି କରିବେନି, ଆମିଷ ଗୁଡ଼ା ଖାଇବେ, ଗୀତା କେମିତି ପଢ଼ା ହବ, ଗୀତା ପ୍ରବଚନ ଦିଆ, ଗୀତା ପ୍ରବଚନ ଗୀତା ପ୍ରବଚନ ଦେବ ଆମିଷ ଖାଇବେ, ନାଇଁ ନାଇଁ ନାଇଁ, ଗୀତା ପଢ଼ିବ ମାନେ ଗୀତାର ଆଦି ମଧ୍ୟ ଅନ୍ତ ଏ ତିନିଟା ସଟକୁ ଯୋଉ ଏ ଚକ୍ରପାଦ, ଆଜି ତ ସମୟ ହେଇଗଲାଣି, ବଳଦେବୀ ଦେବସ୍ୱଙ୍କର କମେଣ୍ଟ୍ରି ଚକ୍ରପାଦ କମେଣ୍ଟ୍ରି, ଆକୁ ତିନିଟା ସଟକ କରାହେଇ, ସଟକ ମାନେ କେତେଟା ଅଧ୍ୟାୟ ହେଲା, ଅଠରଟା ଅଧ୍ୟାୟ, ଅଠରଟା ଅଧ୍ୟାୟ ତିନିଟା ସଟକ ମାନେ ଛଅ ଛଅ ଛଅ, ତେଣୁ ପ୍ରଥମ ଛଅଟା ଅଧ୍ୟାୟରେ କ'ଣ, ଦ୍ୱିତୀୟ ଛଅଟା ଅଧ୍ୟାୟରେ କ'ଣ, ତୃତୀୟ ଛଅଟା ଅଧ୍ୟାୟରେ କ'ଣ, ଏବଂ ପ୍ରତ୍ୟେକ ଅଧ୍ୟାୟର ସାର ମୋର ମନେ ପକେଇଦେବ, ମୁଁ ତାକୁ ଆଣି ଇଏ କରିକି ନୋଟ୍ କରି, ପ୍ରତ୍ୟେକ ପ୍ରଥମ ଅଧ୍ୟାୟ ପ୍ରତ୍ୟେକ ଯେଉଁ ପ୍ରଥମ ଅଧ୍ୟାୟରେ ସାରଟା କ'ଣ, ତା ସାରଟା କ'ଣ, ସେ ଭକ୍ତିବିନୋଦ ଠାକୁରଙ୍କର ଭାଷ୍ୟ ସବୁ ରହିଛି, ପ୍ରଥମ ଅଧ୍ୟାୟଟା ଯେଉଁ ଆମେ ପଢ଼ୁଛେ ତାର ସାରଟା କ'ଣ, ସେଟା ପ୍ରଭୁପାଦଙ୍କର ଅଛି, ପ୍ରଭୁପାଦଙ୍କୁ ଲେଖିଛନ୍ତି, କେଉଁ ପର୍ବଟରେ କେଉଁଠି କ'ଣ ଦେଖିଛି, ଏଇଠି ପର୍ବଟରେ ଏଇଠି ଏଇଠି ପ୍ରଭୁପାଦ ସବୁ, କାରଣ ଭଗବାନ ଯାହାକୁ ଯାହା ଦ୍ୱାରା କାର୍ଯ୍ୟ କରିବେ ସେଠି ଭଗବାନ କରୁଛନ୍ତି, ତାଙ୍କ ବୁଦ୍ଧି ବଳ କ'ଣ, ପ୍ରଭୁପାଦ ଯାଇକି ଏମିତି ଏଇଭଳି ଏଇଭଳି ସମୟରେ ଏଭଳି ଅବସ୍ଥାରେ ତାଙ୍କୁ ନେଇକି ରାଧା ଦାମୋଦର ଜୀବ ଗୋସ୍ୱାମୀ ରୂପ ଗୋସ୍ୱାମୀ ତାଙ୍କ ସମାଧି, ସନାତନ ଗୋସ୍ୱାମୀଙ୍କର ଅତି ଏସରି ଜୀବ ଗୋସ୍ୱାମୀ ରୂପ ଗୋସ୍ୱାମୀଙ୍କର ସମାଧି, ଆଚାର୍ଯ୍ୟମାନଙ୍କ ସମାଧି ରାଧା ଦାମୋଦର ମନ୍ଦିରରେ ପାଖରେ ପହଞ୍ଚେଇଦେଲେ, ଆସି ପୁରା ଆଚାର୍ଯ୍ୟଙ୍କର ସହିତ ଭଗବାନଙ୍କର ଲୋକ ତାଙ୍କ ପାଖରେ ପହଞ୍ଚିଗଲେ, ସବୁ ଗ୍ରନ୍ଥ ସବୁ କିଛି ତାଙ୍କ ପାଖରେ ପହଞ୍ଚିଗଲେ, ଆଉ ସବୁ ତ ତାଙ୍କର ଅଦ୍ଭୁତ ଗୀତ, ଗୀତାକୁ ତ ରଚନା କରିଥାନ୍ତି ବିଦେଶରେ, ଆଗେ ଭାଗବତ ରଚନା କରିଥିଲେ, ତାଙ୍କର ତ ଅଦ୍ଭୁତ ଭଗବାନଙ୍କର ବ୍ୟବସ୍ଥା, ମାଲିକ ଯାହାକୁ ଯାହାଦ୍ୱାରା ଜଗତର କାର୍ଯ୍ୟ କରି ତାଙ୍କ ପାଇଁ କ'ଣ ଅସମ୍ଭବ, ଯେମିତି ଭଗବାନ ଅର୍ଜୁନଙ୍କୁ ନେଇକି ମହାଭାରତ କରୁଥିଲେ, ସେଥିପାଇଁ ଜଗତର ଯେତେ ବିପଦ ଏଲିମେଣ୍ଟ ଆସିଲେ କ'ଣ ହବ, ସବୁ କାଟିଦେଲେ ନା, ତାଙ୍କ ଦ୍ୱାରା ସେ କରିବା ପାଇଁ ଚାହୁଁଛନ୍ତି, ଆଉ ବହୁତ ବଡ଼ କାର୍ଯ୍ୟ ଇଏ ଇଏ ଆଜିକାଲି ତୁମେ ସେ ବହିପତ୍ର ରହିଯାଇଛି, ମିଶେଇ ଗୋଟେ ଲେଖିକି ତୁମେ ଛାଡ଼ିଲେ ଦେଖିବା, ପ୍ରାମାଣିକତା ଉପରେ କ'ଣ କରିଦେବ ଦେଖିବା, କେବେ ବି କରିପାରିବନି, ପ୍ରାମାଣିକତାକୁ ରଖିବା, ଆଉ ସେ ସମୟରେ ଇଂଲିଶରେ ରଚନା କରିବା ଏଇ ବୟସରେ, ଆଉ ଏତେ ସୁନ୍ଦର ପରିଭାଷାରେ ତା ସାର ଜିନିଷ ଭାରି କଷ୍ଟ, ଭକ୍ତି ଯୋଗଟାକୁ ଉପରେ ପ୍ରାଧାନ୍ୟ ଦେଇଛି, ଭକ୍ତି ଯୋଗ ଗୀତା ପଢ଼ିବାର ଅର୍ଥ ତୁମେ, ମୁଁ ଲୋକ ଆମେ ଦୀକ୍ଷା ନେଇଛୁ, ଆମେ ଲୋକ କହୁ ମୁଁ ଏଇ ଦୀକ୍ଷା ନେଇଛି, ସବୁ ଦୀକ୍ଷାର ଲୋକ କ'ଣ ପଢ଼ିବେ, ଗୀତା ପଢ଼ିବେ କିନ୍ତୁ ଭକ୍ତି କରିବେ, ମନା ଭାବ ମତ ଭକ୍ତ ଭଗବାନ କହିଛନ୍ତି, ମୋର ଭକ୍ତ ହୁଅ, କାହାର ଭକ୍ତ, ଭଗବାନଙ୍କର ଭକ୍ତ ହୁଅ, ତୁମେ ଗୀତା ପଢ଼ୁଛ, ଆଉ ଭକ୍ତି ଯୋଗୁଁ ଆସିବାକୁ ପଡ଼ିବ, ପୂର୍ବଦ ଏଇଟା ସ୍ଥାପିତ କରିଛି, ଦୁଇଟି ଜିନିଷ ବହୁତ ଇମ୍ପୋର୍ଟାଣ୍ଟ, କୃଷ୍ଣଙ୍କୁ ଭଲ ପାଇବା ଆଉ ଭକ୍ତି ଯୋଗ, ଏବଂ ଲାଷ୍ଟ ପଏଣ୍ଟ ପ୍ରଭୁପାଦ ଶେଷ ଏ ଅଠରଟା ସାରିଦେଲା ଏ ଉପକ୍ରମଣିକା ସରିଲା ପରେ ଆଉ ଛୋଟ ଛୋଟ ପଏଣ୍ଟ ସବୁ ମଝିରେ ପ୍ରଭୁପାଦ ରଚନା କରିଛନ୍ତି ଉପକ୍ରମଣିକାରେ, ଲାଷ୍ଟ ଗୁରୁ ପରମ୍ପରା, ଗୀତା ଆରମ୍ଭ କରିବା ପୂର୍ବରୁ ଦେଖିବ ଗୋଟେ ପେଜ୍ ଅଛି ନା, ଉପକ୍ରମଣିକା ପୂର୍ବରୁ ଗୋଟେ ଗୁରୁ ପରମ୍ପରା, ପ୍ରଭୁପାଦ ସେଟା ସ୍ପେଶାଲ, ପ୍ରଭୁପାଦ ଥିଲାବେଳୁ ଆମେ ପ୍ରଥମେ ଆସିଲା ପ୍ରଥମ ଗୁରୁ ପରମ୍ପରା, ଏ ଜ୍ଞାନର ଯେଉଁ ପ୍ରାମାଣିକତା ଗୁରୁ ପରମ୍ପରା ମାଧ୍ୟମରେ, ବ୍ରିଜୁ ସ୍ନିଗ୍ଧସ୍ୟ ଶିଷ୍ୟସ୍ୟ ଗୁରୁବେ ଗୁହ୍ୟମ୍ ଅପି ଉତଃ, ମାନେ ଏତେ ସ୍ନିଗ୍ଧ ସ୍ନିଗ୍ଧ ଗୁରୁଭକ୍ତ, ଏତେ ସେ ମାନେ ଗୁରୁଭକ୍ତ ସବୁ ରହିଥିଲେ, ଗୁରୁଙ୍କୁ ଏଭଳି ପ୍ରସନ୍ନ କରିଥିଲେ ଯେ ସେ ଜ୍ଞାନ ଗୁରୁଙ୍କ ପାଖରୁ ଶିଷ୍ୟ ପାଖକୁ ଆସିଥିଲେ, ପୁଣି ଜଣେ ଶିଷ୍ୟ ଗୁରୁଙ୍କ ପାଖରୁ ଶିଷ୍ୟ ପାଖକୁ ଆସିଲେ ସେ ଗୁରୁ ତାଙ୍କର ଗୁରୁତ୍ୱ ରହୁଥିଲା, କାରଣ ସେ କୃପା ଶକ୍ତି ଆସିଲେ ସେ ଗୁରୁ ହେଇଗଲେ, ଗୁରୁମାନେ ଆଉ କ'ଣ, ସମସ୍ତେ ତ ଶିଷ୍ୟ, କୃପା ଶକ୍ତିଟା ଆସିଲା ସେ କୃପା ଶକ୍ତି ହେଲେ ଗୁରୁ, ତାଙ୍କର ଗୁରୁତ୍ୱ ଆସିଲା ସେ ଗୁରୁ ହେଲେ, ତାଙ୍କ ପୋଜିସନ କ'ଣ ଥିଲା, ଶିଷ୍ୟ, ସେ ତ ଶିଷ୍ୟ, ତାଙ୍କର ଅଭିମାନ ସବୁବେଳେ ମୁଁ ଶିଷ୍ୟ, ତାପରେ ତାଙ୍କୁ ଯିଏ ପ୍ରସନ୍ନ କରୁଥିଲା ସେ କୃପା ଶକ୍ତିଟା ଆଉ ଜଣେ ଶିଷ୍ୟ ପାଖକୁ ଆସିଥିଲା, ସେ କୃପା ଶକ୍ତି ଦେଇଥିଲା ସେ ତାଙ୍କର ଗୁରୁତ୍ୱ ଆସେ, ଏଇ ଏଇ ଯେଉଁ ପରମ୍ପରାରେ ଏଇ ଜ୍ଞାନଟା ଗୀତା ଜ୍ଞାନ ଆସିଛି, ସେଥିପାଇଁ ପ୍ରଭୁ ରଚନା କଲେ ବ୍ୟାସ ପ୍ରଥମେ ଭଗବାନ ଭଗବାନ କାହା କତୁରୁ ଆରମ୍ଭ କରିଛନ୍ତି, ବ୍ୟାସ କତୁରୁ ଆରମ୍ଭ କରିଛନ୍ତି, ହଁ ଭଗବାନ କୃଷ୍ଣ, କୃଷ୍ଣ କହିଛନ୍ତି, କୃଷ୍ଣ ବ୍ରହ୍ମା, ବ୍ରହ୍ମା ନାରଦ, ନାରଦ ବ୍ୟାସ ଆସିଲା, ମାଧ୍ୱାଚାର୍ଯ୍ୟ ପୁରା ପୁରା ତାଙ୍କର ପରମ୍ପରାକୁ ଆଣିକି ପ୍ରଭୁପାଦ ରଚନା କରିଛନ୍ତି, ଭକ୍ତିନାଥ ଠାକୁରଙ୍କ ପାଖରେ ପ୍ରଭୁ ତାଙ୍କ ପାଖରେ, ଏଇଟା ପ୍ରାମାଣିକତା ଜ୍ଞାନ, ତା ଅର୍ଥ
ପ୍ରଭୁପାଦ ଯଥାଯଥ ଯେଉଁଟା ରଚନା କରିଛନ୍ତି, ଭଗବାନଙ୍କର ମତଟାକୁ ସ୍ଥାପନ କରୁଛନ୍ତି, କାଳେ କୌଣସି ବ୍ୟକ୍ତି କିଏ ସନ୍ଦେହ କରିକି ଏଇ ଜିନିଷଟାକୁ କହିବ, କେମିତି ପ୍ରଶ୍ନ କରିପାରନ୍ତି ନା? ଏଇ ଜ୍ଞାନ ପରମ୍ପରାଗତ ଜ୍ଞାନ, ପରମ୍ପରାଗତ ଜ୍ଞାନ ଏଇ ଗୀତାରେ ଇଏ ହେଉଛି ମୁଖ୍ୟ ଉପକ୍ରମଣିକାର ରହିଲା। କାଲିକି ଆମେ ଶୁଣିବା ଚକ୍ରପାଦ ବଳଦେବ ବିଦ୍ୟାଭୂଷଣ ଗୀତାର ଉପକ୍ରମଣିକାରେ କାହିଁକି ତିନି ତିନିଟି ଅଧ୍ୟାୟ ରଖାହେଲା, ସରି ତିନୋଟି ବିଭାଗ କରାଗଲା, ଛଅ ଛଅଟି ଅଧ୍ୟାୟ ରଖାହେଲା, ଭକ୍ତି କାହିଁକି ମଝିରେ ରଖାହେଲା? ଯଦି ଭକ୍ତିକୁ ମଝିରେ ରଖାହେଲା ତାହେଲେ ଅନ୍ତିମରେ କ'ଣ ଭକ୍ତି ନାହିଁ କି? ବଳଦେବ ବିଦ୍ୟାଭୂଷଣ କେତେ ସୁନ୍ଦର ସମାଧାନ ଦେବେ, ସେ ସମାଧାନଟା ଆଉ ସିଦ୍ଧର୍ଶନ ଦେଇନାହାନ୍ତି କି ଚକ୍ରପାଦ ଦେଇନାହାନ୍ତି, ବଳଦେବ ବିଦ୍ୟାଭୂଷଣ ଦେବେ ସେଟାକୁ। ଅନ୍ତିମରେ ଭକ୍ତି ଅଛନ୍ତି, କେମିତି ତାକୁ ସେ ଗୋଟେ ଜିନିଷକୁ ରଖିଛନ୍ତି, କେତେ ସୁନ୍ଦର ଭାବରେ କହିଛନ୍ତି। ଆଉ ଚକ୍ରପାଦ କିନ୍ତୁ ଅଲଗା ମତ ଦେଇଛନ୍ତି, ପୁରା ସୁନ୍ଦର ମତ ତାଙ୍କ ସ୍ଥାପନ କରିଛନ୍ତି, ଭକ୍ତି ବିନା କର୍ମସିଦ୍ଧି ହେବନି କି ଜ୍ଞାନ ସିଦ୍ଧି ହେବନି, ସେ ଭକ୍ତି ମଝିରେ ରଖିଛନ୍ତି। ଏବଂ ତାପରେ ଆମେ ଭଗବତ ଗୀତା ଆରମ୍ଭ କରିବା, ପ୍ରଥମ ଶ୍ଳୋକରୁ ଜୟ ଭଗବତ ଗୀତା କି ଜୟ, କୃଷ୍ଣଚନ୍ଦ୍ର ଭଗବାନ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦେ।